नमः भगवते वासुदेवाय। श्रीमद भगवत गीतार द्वितीय अध्याय सांख्य जुगुर मान श्रवण करते कि भगवान श्रीकृष्ण अर्जुन सुदृढ़ युक्ति जहाँ प्रथम अध्याय कही आपण का आदेश युद्ध करे कौन सी मंगल हबार ना अत्यंत सुदृढ़ युक्ति भगवान कही भगवान श्रीकृष्ण ताको निराशन कर प्रतिहत कर जीवर क्योंतिर मंगल हम जीव जाने ना जीव मंगल मान भौतिक जिनस जीव को मिल जाए भावे मोर मंगल भौतिक वस्तु लाभ से जीव कल्याण बोली भावे जोटा अकल्याण ताको कल्याण बोली भावे आत्मा अनादिकाल ईश्वर धारण कर दुख रही भौतिक संसार रही विषय मिलगले सी हम मोर कल्याण है ये देवादेवी मान को जो वैष्णव शास्त्र आचार्य मैंने देवादेवी जो पूजा को जो जो समय रे विरोध करते देवादेवी पूजा कि जीवर अकल्याण कर देवादेवी मान वैष्णव कितु वास्तविक देखा पड़े से अकल्याण हो कहीं से कामना बासना को बढ़ेगा देवादेवी मैंने सहायता कर भजन्ति यथा देवान् देवापि तथैव तान् भजन्ति यथा देवान् देवापि तथैव तान् कर्मे छैव कर्म सचिवा साधवो दीन वत्सला भगवान पिता वसुदेव कह नारद मुनि को साधुर्मिमा जगत रे केवल भागवत बाणी जानवे भगवान पिता एक कथा कह देवता भजन्ति यथा देवान् देवापि तथैव तान् देवता मान विशेष किसी कार्य ना देवता मान निंदा करा जाए से अधिकारी देवता देवता मान गोटे गुण को वैष्णव शुद्ध वैष्णव मान भल पाती कहीं वैष्णवता अति दयालु से जीव मान विषय दे दिखती से जीव कौन कै विषय भोग लगी जाए तार कल्याण कौन ताको भौतिक कल्याण साती देवता मान गोटे कृपा अच्छी कौन अकपट कृपा सकपट कृपा धन संपत्ति देवे अकपट कृपा कृष्ण पाखु पठाई दे जीव जो सकपट कृपा मगुच्छी सकपट कृपा दिखती वसुदेव नारद मुनि दर्शन में कहते ना भजंती यथा देवान देवापि तथैवतान देवता अधिक किसी दिखते नहीं जी देवता जब भजन कर देवता से फल दे कि छाइब कर्म सचिवा से गोटे छाई भली तुम छाई तुम अधिका कौन कर तुम नाचिले तुम छाई नाच तुम्हें बंका तुम छाई बंका छाई अधिक किसी कर छायाटा अधिक किसी कर छाया केमती छाय कर्म सचिव कितृष कर्म आम के कर्म करुचे से कर्म से सचिव सचिव मान कौन मंत्री कहीं भूल जिस नाम भगवान गीतार कौन कहले अंतवत्तु फल तेषाम तद्भाव तद्भवती अल्पमेधसाम देवान देव जानती मदभक्ता जानती मामपी पूरा सिद्धांत थोदे के मो भक्त सहित देवदेवी सामान मन कर देवदेवी पूजा भी मना कर सकाम उद्देश्य जो मैंने देवदेवी पूजा कर मंगल कौन हम तर कल्याण ये कथा पड़े जीवर कल्याण हो पारे ना देवदेवी मैंने जहाँ को निष्कपट कृपा करती कृष्ण भक्ति कृष्ण उन्मुखता हुए भक्ति कृष्ण मना कर देवदेवी की निंदा करथाथा अन्न देव करे दर्शन कृष्ण दास बोली तारे करे बंदर आम सिद्धांत बहुत सुंदर सिद्धांत ना देवादेवी को निंदा करा जीवनी आम के देवादेवी को निंदा करवानी देवादेवी भक्त मान वैष्णव को निंदा कर जो प्रश्न करेंगे काली पूजा करेंगलोर से कहे काली कृष्ण सामान कृष्ण तो काली रूप धरला धरते सतर कृष्ण काली रूप ही जाते सी कहे ना कृष्ण होती काली तुम्हें कह जुक्ति कर कृष्ण से युक्ति कर सी निंदा करदे आमको निंदा अपराध धरा जीवनी कहीं विष्णु को जानते ना कि आम देवता जाचु आम देवता मान जाचु ना देवता मैंने भगवान विभूति आम कहीं निंदा कर भगवान श्रीकृष्ण काली रूप धरते ना कौन आमर से कहते निकुंज सब ଲୀଳା ହୁଏ ଆଗେ ତ ଜଟିଳା କ'ଣ ତା ନା ଆୟନ ଘୋଷ ଜଟିଳା କୁଟିଳା ଛକନ୍ତି ସେଭଳି ବୋହୁ ଯାଉଛି ଏତେ ସମୟ କୁଆଡ଼େ ସୂର୍ଯ୍ୟ ପୂଜା କରିବାକୁ ଯାଉଛି କ'ଣ ଏତେ ସମୟ ଯାଉଛି ସୂର୍ଯ୍ୟକୁଣ୍ଡକୁ ଯାଆନ୍ତି ସୂର୍ଯ୍ୟ ପୂଜା କରିବା ପାଇଁ କୁଆଡ଼େ ଯାଉଛି ଏତେ ସମୟ କ'ଣ କରୁଛି ସନ୍ଧ୍ୟା ଚକ୍ଷୁରେ ସବୁ ରାଧାରଣୀ ଦେଖନ୍ତି ଆଉ ଭଗବାନ ତ ପରକୀୟା ରସଟା ଆସ୍ୱାଦନ କରିବା ପାଇଁ ଆସିଛନ୍ତି ସେଟା ତ ଜୀବ ଭିତରେ ଗୋଟେ ବଡ଼ ରୋଗ ଜୀବ ପାଇଁ କାମର ପରକୀୟାଟା ତା ଜୀବନର ପତନର କାରଣ ସେଥିପାଇଁ ଆମର ବୈଷ୍ଣବ ଧର୍ମରେ କ'ଣ କୁହାହେଲା ନୁହେଁ ଇଲିସିଟ ସେକ୍ସ ଅବୈଧ ଯୌନ ସମ୍ପର୍କ ମନା ବିବାହ ହବ ବିବାହଟା ଏଥିପାଇଁ ରଖାହେଲା ବିବାହ ହୁଅ ବିବାହ ହୁଅ ତୁମେ କ'ଣ ଯୋଉ ବୈବାହିକ ପ୍ରଥାରେ ଜଣଙ୍କର ଭୋଗ ସେ ସମ୍ପର୍କ ସ୍ଥାପନ କରୁଛି ନା କିନ୍ତୁ ଏଟା ପରକୀୟା କାମଟା ହଉଛି ନର୍କର ସ୍ଥାନ ସେଟା ଯୋଗ ଜୀବ ହୃଦୟ ଭିତରେ ରହିଛି ନା ସେ କିଛି ନାହିଁ ସେଇ ମଳମୂତ୍ରରେ ରମଣ ଯେମିତି ଯାହା କୀଟା ଯୋଉ କୀଟ କୀଟଟା ଯୋଉ ମଳ ଭିତରେ ଯୋଉ କୀଟଟା ଅଛି ତାର ସେ ଯେକୌଣସି ମଳ ରହିଲେ ବି ସେଟା ସେ ମଳ ଭିତରେ ରହିଛି ନା ଆଉ କୃମିଣାମ କିଏ ତାର ପ୍ରବଚନ ଶୁଣିବ ତାହେଲେ ପିଙ୍ଗଳାର ପ୍ରବଚନ ଶୁଣ ରୁକ୍ମିଣୀଙ୍କର ପ୍ରବଚନ ଶୁଣ ସଂସାର ଜଣେ ଅତିପତିତା ଆଉ ସଂସାର କୃଷ୍ଣକାନ୍ତା ଦୁଇ ଜଣଙ୍କର ଗୋଟିଏ ମତେ ଶରୀର ଉପରେ ଆମେ କ'ଣ କରିବା ଆମର ସଂସ୍କାର ନାହିଁ ଅନାଦିକାଳରୁ କର୍ମବନ୍ଧନରେ ପଡ଼ିଛେ କିଛି କୁସଂସ୍କାର ଯୋଗୁଁ ଆମେ ଏଟାକୁ ଏ ଶରୀରଟାକୁ ବହୁତ ଶରୀର ଭୋଗଟାକୁ ବହୁତ ବୋଲି ଜ୍ଞାନ କରୁଛେ କିନ୍ତୁ ରୁକ୍ମିଣୀଙ୍କର ପ୍ରବଚନ ଶୁଣ ସେ କ'ଣ କହୁଛନ୍ତି ଶରୀର ବିଷୟରେ ଆଉ ପିଙ୍ଗଳାଙ୍କର ପ୍ରବଚନ ଶୁଣ ଦୁଇ ଜଣଙ୍କ ପ୍ରବଚନ ତୁମେ ଶୁଣ ଜାଣିପାରିବ ଶରୀର କିଛି ନାହିଁ ଗୋଟେ ବିଷୟରେ ରମଣ କରିବା କଥା ଏଟା ଗୋଟେ ମାନସିକ ବିକାର ଏଇ ପରକୀୟା ଜିନିଷଟା ଯୋଉ ରହିଛି ଜୀବ ଭିତରେ ସେ ସୁକିଆ ସମ୍ବନ୍ଧ ସ୍ଥାପନ କଲେ ସେ ପ୍ରୀତି ହେଇପାରିବ ସେ ତାକୁ ସେ ଗୋଟେ ଲୁଚିକି ଛପିକି ଭଲ ପାଇବ ଆଉ ସେଟା ହିଁ ନର୍କକୁ ଦ୍ୱାର ଷ୍ଟ୍ରେଟ ନର୍କକୁ ଦ୍ୱାର ଆଉ କିଛି ନାହିଁ କେବେ ବି କରାଯାଇପାରିବାନି ତୁ ସେ ଜିନିଷ କେବେ ତୁମେ କରିପାରିବାନି ପ୍ରଭୁ ଆଜି ଶୁଣୁଥିଲି ପ୍ରଭୁ ସେ କଥା କହୁଥିଲେ ତାଙ୍କ ସକାଳ ପ୍ରବଚନ ପ୍ରବୋଧ ଶୁଣୁଥିଲି ପ୍ରବୋଧ କେତେ ସୁନ୍ଦର କହୁଥିଲେ ଆମେ ମନା କରୁନୁ ତୁମେ ଇଟିଂ ସ୍ଲିପିଂ ମେଟିଂ ଆଣ୍ଡ ଡିପେଣ୍ଡିଂ ତୁମେ ବନ୍ଦ କରିଦିଅ ବୋଲି ରେଗୁଲେଟିଭ ସବୁ ବୈଦିକ ନିୟମ ହିସାବରେ ତୁମେ ଖାଅ ଶୁଅ ବିବାହ ହୁଅ ସବୁ ନିୟମ ହିସାବରେ ବୈଦିକ ନିୟମ ନ ମାନିଲେ ତୁମେ ନର୍କକୁ ପଳେଇବ ତାଙ୍କର ଭୟ କାହାର ଜଟିଳା କୁଟିଳା ସେମାନେ ଭୟ କରନ୍ତି ରାଧାରାଣୀ କୁଆଡ଼େ ଯାଉଛନ୍ତି କାରଣ ଚନ୍ଦ୍ରାବଳୀଙ୍କର ପତି ଗୋବର୍ଦ୍ଧନ ମଲ୍ଲ ସେତେବେଳେ ଜାଣିଲେ କୃଷ୍ଣ ଏଭଳି ମାନେ ତାଙ୍କର ସବୁ କାନ୍ତା ଏତ ବାମା ଦକ୍ଷିଣା ଯେ ଗୋପୀମାନେ ସବୁ ହେଇଛନ୍ତି କୃଷ୍ଣ ତ ଜୟ ଜୟ ଜ୍ୱଳରସ ସର୍ବରସ ସାର ପରକିଆ ଭାବେ ଭଲ ପାଉଛ ତାଙ୍କୁ ଭଲ ପାଅ କୃଷ୍ଣଙ୍କୁ ଭଲ ପାଇବା ଦରକାର ଭଲ ପାଇବାଟା ଜଗତରେ କୋଉଠି ଲାଗିପାରିବ ନାହିଁ କେବେ ବି ତୁମେ ଲଗେଇ ପାରିବନି ମୁଁ ଭଲ ପାଉଛି ଏ ଶବ୍ଦ କେବେ ବି କାହା କତରେ ଲଗେଇ ପାରିବନି ଯେଉଁଠି ତୁମେ ଲଗେଇବା ଠକିବ କେହି ଜଣେ କହିପାରିବନି ମୁଁ ଭଲ ପାଇବାର ପ୍ରତିଦାନ ପାଇଛି ଜଗତର କେବେ ପାଇପାରିବନି କାରଣ ତୁମେ ଯାହାକୁ ଭଲ ପାଉଛ ତା ପାଖରେ ଭଲ ପାଇବାଟା ନାହିଁ ତା ପାଖରେ ଭଲ ପାଇବାଟା ନାହିଁ ପିଓର ଲଭ୍ ଏଠି ଜଗତରେ ନାହିଁ କେବଳ କୃଷ୍ଣ ପାଖରେ ଭଲ ପାଇବାଟା ଲାଗିବ ଆଉ କାହା ପାଖରେ ଲାଗିପାରିବନି ଆଉ କୃଷ୍ଣ ଭକ୍ତ ପାଖରେ ଲାଗିବ ନହେଲେ ତୁମେ ଠକିବ ହିଁ ଠକିବ ପ୍ରଭୁ ଜୀବ ଏତେ ସୁନ୍ଦର ପ୍ରଭୁଚନ୍ଦ ଦଉଛନ୍ତି ଏ ସତ ଗ୍ୟାରେଣ୍ଟି ତୁମେ ଠକିବ ହିଁ ଠକିବ ତୁ ଭଲ ପାଇପାରିବନି କାହାକୁ କିନ୍ତୁ ତୁମେ ଯେହେତୁ ଆତ୍ମା ତୁମର ଅଂଶ ହେଲା ତୁମେ କ'ଣ କହୁଛ ଭଲ ପାଇବାଟା ତୁମର ଗୁଣ ତୁମେ ଭଲ ପାଉଛ କାହାକୁ ଗୋଟେ ସ୍ୱରୂପ ତୁମେ ବନ୍ଦ କରିପାରିବ ଆଉ ପରକୀୟା ଜିନିଷଟା ତାର ତାର ସେ ତାଙ୍କ ତ ଭୟ ରହୁଛି ଏଣେ କଂସ କଂସର କାନକୁ ଚାଲିଗଲାଣି କାରଣ ଗୋବର୍ଦ୍ଧନ ମଲ୍ଲ କାମ କରୁଛି କୋଉଠି କଂସ ପାଖରେ ସେ ଯାଇ ଧମକାଉଛି ଯଦି ମୋ ପତ୍ନୀଙ୍କୁ ଆଉ ଥରେ ମୋ ପତ୍ନୀ ପାଖକୁ ଚନ୍ଦ୍ରାବଳୀ ପାଖକୁ ଆସିବ କୃଷ୍ଣ ତାହେଲେ ମୁଁ ଯାଇକି କଂସ ପାଖରେ କହିବି ଆଉ କଂସ ଜାଣିଥିବ କ'ଣ କରିବ ତୁମ ବାପା ସହ ତୁମକୁ ସବୁ ରଜରୁ ବାହାର କରିଦେବ ଏ ରଜ ହେଉଛି ତାଙ୍କ ଘର କଂସ ଏଠୁ ବାହାରିକି ଯିବ ସେ ସେ ଜାଣିନାହାନ୍ତି କୃଷ୍ଣ ଡରନ୍ତିନି ଇଏ ଯୋଉ କାନ୍ତାମାନେ ଥିଲେ ନା ଏ ତ ସବୁ ନିତ୍ୟ କାନ୍ତା ଥିଲେ ତା ଭିତରେ ଚାରି ପ୍ରକାର ଗୋପୀ ଥିଲେ ନା ଗୋପିସ୍ତୁ ଶ୍ରୁତ ଆଜ୍ଞା ଋଷିଜା ଦେବ କନ୍ୟାକା ଗୋପକନ୍ୟା ସ୍ତୁ ରାଜେନ୍ଦ୍ର ନମାନୁଷ୍ୟ କଥା ଅଛନ୍ତି କିଏ ମଣିଷ ନୁହନ୍ତି ଆମ ଶରୀରରେ କାମ ଅଛି ଆମେ ଗୋଟେ ସ୍ତ୍ରୀଟାକୁ ଦେଖିଲେ ସ୍ତ୍ରୀ ରୂପଟା ଦେଖିଲେ ସ୍ତ୍ରୀ ଗୋଟେ ପୁରୁଷ ରୂପ ଦେଖିଲେ ସେଭଳି ଶରୀରଟା ଅଙ୍ଗଟା ଦେଖୁଛି ନା ଆଉ ସେମାନଙ୍କ ସବୁ ଚିନ୍ମୟ ଶରୀର ନା କଣ ରକ୍ତ ମାଂସ ମଳ ମୃତ ସ୍ୱର୍ଗକୁ ଗଲେ ବା ଶରୀର ଅଲଗା ହେଇଗଲାଣି ଆଉ ସେଠି କଣ କହିବା ଆଉ ସିଏ ତ ଚିନ୍ମୟେଶ୍ୱରୀ ଆଉ ଗୋପୀମାନଙ୍କର ଯୋଉ ଶରୀର କଉ କେଉଁ କଥା କହୁଥିଲି କେହି ମନୁଷ୍ୟ ନୁହନ୍ତି ନା ଚାରି ପ୍ରକାର ଗୋପୀ ଗୋପୀ ଶ୍ରୁତ ଆଜ୍ଞା ଶ୍ରୁତିମାନେ ଗୋପୀ ହେଇଥିଲେ ଶ୍ରୁତ ଆଜ୍ଞା ଋଷିଜା ଋଷିମାନେ ଗୋପୀ ହେଇଥିଲେ ଆଉ ଗୋପକନ୍ୟା ଆଉ ଦେବକନ୍ୟା ଆଉ ଗୋପକନ୍ୟା ଗୋପକନ୍ୟା ଯୋଉମାନେ ଆସିଥିଲେ ନିତ୍ୟ ପାର୍ଶ୍ୱ କି ମନୁଷ୍ୟ ନାହାନ୍ତି ଆଜି ତ ସେ ପରଜ୍ଞାଲୀଳା ଭଗବାନ କରୁଛନ୍ତି, ରାସଲୀଳା ଆଦି କରୁଛନ୍ତି, ଜୟ ଜୟ ସର୍ବରସ, ଜୟ ଜୟ ଜ୍ୱଳରସ ସର୍ବରସ ସାର ପରକିଆ ଭାବେ ଯାହା ପରେ ଯେତେ ପ୍ରଚାର ଆସି ସେଟା ତାଙ୍କର ଭୟ ଆମ ବହୁ ଖରାପ ହେଇଯିବ କି ରାଧାରାଣୀ, ରାଧାରାଣୀ ବହୁତ ବହୁତ କୋମଳ ବଚନ କାହାକୁ କୁହନ୍ତିନି, କୃଷ୍ଣକାନ୍ତା ସିଏ ଆଉ ସେ କାହାକୁ କିଛି କୁହନ୍ତିନି, ମୋ କେତେ ଗଞ୍ଜଣା ସହିଛନ୍ତି କିନ୍ତୁ କାହାକୁ ମୁହଁ ଫେରେଇ ନାହାନ୍ତି, ଚନ୍ଦ୍ରାବଳି ଛାଡ଼ିଦେବେ, ସେଥିପାଇଁ ବିଶାଖା ବିଷମାନା ବିଶାଖା ବେଶୀ ରୁହନ୍ତି ରାଧାରାଣୀଙ୍କ ପକ୍ଷରେ, ଆଉ ଲଳିତା ହେଉଛନ୍ତି କ'ଣ ସେ ସମା ଗୋପୀମାନଙ୍କ ସହ ବେଦନା ଉଜ୍ଜଳମାନେ ସବୁ ଦିଆ ହେଇଛନ୍ତି, ଆଉ ସେ ତ ସବୁ ଅଦ୍ଭୁତ, ଆମେ ସେ ଜଗତରେ କ'ଣ କଥା ଜାଣିବା, ଲଳିତା ଦି ସଖୀ ଗଣ ନାନା ରାଗୀ ଗାଏ ସଖୀ ଯେତେ ଅଛି ଆମର ସବୁ ତାଙ୍କ ସବୁ ସେବା ଅଛି ନା ଅଲଗା ଅଲଗା, ତେଣୁ ଯେତେବେଳେ କୁଞ୍ଜ ଲୀଳା ଯାହା କିଛି ହବ ଲଳିତା ବହୁତ ବାଲାନ୍ସିପ୍ ଗୋଟେ ମ୍ୟାନେଜମେଣ୍ଟର ଯେମିତି ହେଡ୍ ଯେମିତି ରୁହନ୍ତି, ଯେମିତି ବ୍ରହ୍ମା ଯେମିତି ମ୍ୟାନେଜମେଣ୍ଟ କରୁଛନ୍ତି ଲଳିତା ସେମିତି ପୁରା ମ୍ୟାନେଜମେଣ୍ଟର ହେଡ୍, ସେ କୃଷ୍ଣଙ୍କ ଦୁଃଖ ହିଁ ବୁଝିପାରନ୍ତି, ରାଧାରାଣୀଙ୍କ ଦୁଃଖ ହିଁ ବୁଝିପାରନ୍ତି କେମିତି ଲୀଳାଟା ଚାଲୁ, କିନ୍ତୁ ରାଧାରାଣୀ ବିଷମା ଏ ସରି ବିଶାଖା ବିଷମା କି ହଡ଼କାଡ଼ କରୁଛି, ରାଧାରାଣୀ ବିଷମା ସରି ବିଶାଖା ସେ ଟିକେ ଶୋଇପାରିବେନି, ରାଧାରାଣୀଙ୍କ ଦୁଃଖକୁ ଟିକେ ଶୋଇପାରିବେନି, ସେ ପୁରା ସପକ୍ଷା, ସେ ପୁରା ତାଙ୍କ ପକ୍ଷ ରାଧାରାଣୀଙ୍କ ପକ୍ଷ, ଆର କାହିଁଙ୍କ ପକ୍ଷ ନା ରାଧାରାଣୀଙ୍କର ହୃଦୟ ମନ ହବ ସେ ଜାଣନ୍ତି, ରାଧାରାଣୀ କୋମଳ କିଛି କହିବେନି, କେତେ ଗଞ୍ଜଣା ଦେଲେ କିଛି କହିବେନି, ଉତ୍ତର ବି ଦେବେନି, ଜଟିଳା କୁଟିଲା ବହୁତ କଥା କୁହନ୍ତି ନା କେବେ ଉତ୍ତର ଦେବେନି, ଭଗବାନଙ୍କର କୃଷ୍ଣ କାନ୍ତା ସିଏ ତାଙ୍କର ଶକ୍ତି ଏ ଭକ୍ତି ଶକ୍ତି ଏ ଲାଦିନୀ ଶକ୍ତି ତାଙ୍କର ଶକ୍ତି ନା, ଆଉ ବିଦ୍ୟାବଧୁ ଜୀବନମ କିଏ କୁ ସେ ରାଧା କହୁଛନ୍ତି ଆଜି ମହାପ୍ରଭୁ ସେ ରାଧା ବଧରିକି ଆସିଛନ୍ତି ନା, ବିଦ୍ୟାବଧୁ ଜୀବନମ ବିଦ୍ୟାକୁ ବଧୁ ସହିତ ତୁଳନା କଲା, ଆମେ କୋଉ ଭକ୍ତି ପାଇଛେ ଖାଲି ଭକ୍ତାବାସରେ ଜୀବନ କଟୁଛେ ନା, ବିଦ୍ୟାଟା ଗୋଟେ ବହୁ ସହିତ ତୁଳନା କଲା, ନବବଧୁ ଯେମିତି ବିଦ୍ୟା ବିଦ୍ୟା ଯିଏ ପ୍ରାପ୍ତ ହବ ପରାବିଦ୍ୟା ରାଧାରାଣୀଙ୍କର କୃପା ପ୍ରାପ୍ତ ହବ ସେ ବହୁ ଭଳିଆ ହେଇଯିବ, ବହୁ କ'ଣ ବିନମ୍ରା ସେବାପରାୟଣ, ବୋଉଟା ଦେଖୁନା କେମିତି ବୋଉଟା କ'ଣ କିଛି କଥା କହିବେ, ଆଜିକାଲି ତ ସେମିତି ନାହିଁ, ଆଗରୁ ବୋହୁମାନେ କେବେ କିଛି କହିବେ ନଈ ନଈ ଚାଲିବେ ବୁଢ଼ୀ ଭଳିଆ ସମସ୍ତଙ୍କୁ ପ୍ରଣାମ କରିବେ ଆଉ ସବୁବେଳେ ସେବାପରାୟଣ କେବେ ବି ପତିନିଷ୍ଠ, ଯେମିତି ସେ ବିଦ୍ୟାଟା ରାଧାରାଣୀଙ୍କ କୃପା ପ୍ରାପ୍ତରେ ଜଣେ ଏମିତି ହେଇଯିବ, ଆରତ କିଛି କୁହନ୍ତିନି ବହୁତ ଗଞ୍ଜଣା ଆସୁଛନ୍ତି କିନ୍ତୁ କୃଷ୍ଣ ବିନା ରହିବି ପାରିବେନି, କୃଷ୍ଣ ତ ସବୁ ବିଭିନ୍ନ ତାଙ୍କୁ ସୂର୍ଯ୍ୟ ପୂଜା ପାଇଁ ନିଜେ ଯୋଗୀ ହେଇକି ଯାଇକି ତାଙ୍କୁ ସବୁ ବିଭିନ୍ନ ଲୀଳା ଅଛି, ଯୋଗୀ ହେଇକି ତାଙ୍କୁ ସବୁ ତୋ ପତି ମରିଯିବ ବୋଲି କହିକି ତୋ ପୁଅ ମରିଯିବ କାହାକୁ କହିଲେ ଜଟିଳାକୁ, ସୂର୍ଯ୍ୟ ପୂଜା କରିବୁନୁ ତୋ ପୁଅର ଆୟୁଷ, କୃଷ୍ଣ ଯୋଗୀ ବେଶରେ କହିଲେ କାରଣ ରାଧାଣୀ ଏଣେ ବିରହରେ ତାଙ୍କର ସେଇଟା ହଉଛି କ'ଣ ମୃଗଗନ୍ଧ କ'ଣ ସେ ପଦ ରହିଲା, ଯେଉଁଠି ସୂର୍ଯ୍ୟରୁ କିରଣ ଅଲଗା କରିହବନି, ସ୍ୱରରୁ ଛାୟାଟା ଅଲଗା କରିହବନି, ମୃଗର ଯେଉଁ ଗନ୍ଧ କସ୍ତୁରୀରୁ ଗନ୍ଧଟାକୁ ଅଲଗା କରିହବ, ତେଣୁ କୃଷ୍ଣଙ୍କୁ ତ ରାଧା ଅଲଗା କରିହବନି କେବେ, ରାଧାରାଣୀ ଆସିପାରୁନାହାନ୍ତି କୃଷ୍ଣଙ୍କର କାରଣ ଇଏ ହାଲା କରିଦେଲା କିଏ ଚନ୍ଦ୍ରାବଳି ପତି, ବ୍ରଜରେ ସବୁ ଭୟ କଲେ ଜଟିଳା ପୁଟିଲା ଜଗିଦେଲେ ପୁରା ଯାଇପାରିବନି ରାଧାରାଣୀ, କୃଷ୍ଣ ପ୍ଲାନ୍ କରେ ମୋତେ ଯିବାକୁ ପଡ଼ିବ ଯେଉଁଠି ହେଲା ଆଉ ଯୋଗୀ ବେଶରେ ଗଲେ ଯାଇକି ଗାଁରେ, ଆଉ ଭଗବାନ ସବୁ ଜାଣିଛନ୍ତି ବେଦାଂଶ ମତି ତମେ ବର୍ତ୍ତମାନ ଆଣିଛ ଅର୍ଜୁନ ଭବିଷ୍ୟ ଆଣିଛ, ତାଙ୍କ ଘର ସେଟା ସେ କାହାକୁ ଜାଣିନାହାନ୍ତି, ଯାହାକୁ ଦେଖୁଥିଲେ କହିଦେଉଥିଲେ ଏ ତୋର ତିନିଟା ପୁଅ ନା, ତ ଦୁଇଟା ପୁଅ ବାହାହେଇଛନ୍ତି ଗୋଟେ ପୁଅ ଅଛି, ତ ଝିଅର ଏମିତି ଅସୁବିଧା, ତ ଘରେ ଏମିତି ନାହିଁ, ସମସ୍ତେ ବ୍ରଜ ସବୁ ଜାଣି ସେମିତି କହିଥିଲେ, ବ୍ରଜ ପୁରା କ'ଣ ସେଟା ଆମର ରାଧାରାଣୀଙ୍କର ଶାଶୁ ଘର ଜାବଟରେ ହାଲା ପଡ଼ିଗଲା, ଏ ଯୋଗୀ ଜଣେ ଆସିଛନ୍ତି ସମସ୍ତଙ୍କ ଭବିଷ୍ୟତ କହିଦେଉଛି, ସମସ୍ତେ ଭବିଷ୍ୟତ ରାଧାରାଣୀ ଦୁଃଖ ରହୁଛନ୍ତି, ରାଧାରାଣୀ କେବେ ପ୍ରତିବାଦ କରନ୍ତିନି, କେବେ କିଛି କୁହନ୍ତିନି, ସବୁ ସହାୟ କରନ୍ତି, ପ୍ରୀତିର ଜଗତ ଉଦ୍ବେଳିତ ତାଙ୍କ ଅନ୍ତର, ଆମର ଯେତେବେଳେ ଗୋଟେ କିଛି କାମନା ଆମ ପ୍ରୀତି ଆମ ବାଧା ସୃଷ୍ଟି ହେଉଛି ଆମେ କ'ଣ କରୁଛେ କ୍ରୋଧ ଆସୁଛି, ରାଧାରାଣୀଙ୍କର ଏତେ ବଡ଼ ଉତ୍ତାଳ ତରଙ୍ଗ, ଯେଉଁ ପ୍ରେମର ଉତ୍ତାଳ ତରଙ୍ଗରେ ସବୁବେଳେ ବାଧକ ହଉଥିଲେ ସେମାନେ, ଯେ ସେ କେବେ ମୁଖ ଫେରାନ୍ତିନି କାହାକୁ କୁହନ୍ତିନି, ରାଧା ବହୁତ କୋମଳ ନା, କେବେ ଏଇ ସଖୀ ଆମର ଙ୍କ ଭଳି କା ଭଳି ଦ୍ୱାରକାର ରୁକ୍ମିଣୀମାନଙ୍କ ଭଳି ସେ ସେମିତି ରୁହନ୍ତି, ସତ୍ୟଭାମାଙ୍କ ଭଳି ସେମିତି ରୁହନ୍ତି, କିଏ ଖଡ଼ଖାଡ଼ କରୁଛି ସେ କାହିଁକି ସେ ଲାଗୁଛି ବସିପାରୁନି, ପ୍ରବଚନ ସମୟରେ କିଛି କ'ଣ କିଏ ସେବା କରୁଛି ସେଠି, ଆଉ ସେ ତାଙ୍କର ଗଲେ କୃଷ୍ଣଙ୍କର ସମସ୍ତେ ଭବିଷ୍ୟତ କହିଦେଲେ, ତେଣୁ ବୁଢ଼ୀର ମନ ହେଲା ମୋ ବୋଉଟା ତ ସବୁବେଳେ ମନ ଦୁଃଖରେ ରହୁଛି, ଆଉ ସମସ୍ତଙ୍କ ଭବିଷ୍ୟତ ଯଦି କୃଷ୍ଣ କହିପାରୁଛନ୍ତି ଯୋଗୀ ଦେଖିବା ପଚାରିବା ଆଉ ବହୁ କଥା ଆଉ, ତେଣୁ କୃଷ୍ଣ କହିଲେ ନା ମୁଁ ବହୁ ମୁହଁ ଦେଖିବିନି, ମୁଁ ବ୍ରହ୍ମଚାରୀ ଲୋକ ମୁଁ ଯୋଗୀ ଲୋକ ମୁଁ ଦେଖିବିନି, କୃଷ୍ଣ ଆସିଛନ୍ତି ରାଧାରାଣୀଙ୍କୁ କିନ୍ତୁ ବାହାର କରିକି ନେବେ, କୃଷ୍ଣ ଭଗବାନ ଏଟା ନିତ୍ୟ ତାଙ୍କର ତାଙ୍କର ଯେଉଁ ଶକ୍ତି ଶକ୍ତିମାନ ଅଭିନ୍ନ ନା ଅଲଭିନ୍ନ କେମିତି ହବ, ନିତ୍ୟ ଲୀଳାଟା ପରୀକ୍ଷା ରସଟା ଆସ୍ୱାଦନ ହବ କହିଲେ କପାଳ ତୁମେ ଦେଖ କହିଲେ ନା ମୁଁ କପାଳ ଦେଖିବିନି ଆଉ କପାଳ ଦେଖିଲେ ତ ମୁଖ ଦେଖିବାକୁ ପଡ଼ିବ କାରଣ କୃଷ୍ଣ ଯୋଉ ଆଷ୍ଟ୍ରୋଲୋଜି ଆଷ୍ଟ୍ରୋଲୋଜିକାଲ କାଲକୁଲେସନ ଯୋଉଟା କ'ଣ କହୁଛନ୍ତି ଆମର ଜ୍ୟୋତିର୍ଶାସ୍ତ୍ର ଯୋଉଟା ସେଟା ଗୋଟେ ହିସାବରେ କାଲକୁଲେସନ କରାଯାଏନି ତୁମର ଗୋଟେ ସେକେଣ୍ଡ ଯଦି ବାର୍ଥ ଚାର୍ଟଟା ଏପଟ ସେପଟ ଅଛି ସେଟା କେହି ବି ତ ମିଳେଇପାରିବେନି ସେଥିରେ କେହି କହିପାରିବେନି ବାର୍ଥ ଚାର୍ଟ ଠିକ ବୋଲି କ'ଣ ଏଟା ଜନ୍ମ କ'ଣ ଏଟା କହୁଛ କୁଣ୍ଡଳୀ ଠିକ କେହି କହିପାରିବେନି ତୁମ ଜନ୍ମ କୁଣ୍ଡଳୀ ଠିକ ବୋଲି ତୁମେ କେବେ କହିପାରିବନି ଦୁଇ ସେକେଣ୍ଡ ହେଲାଗଲା ବେଳକୁ ଅଲଗା ହେଇଗଲା ବେଳକୁ ସେ ସମୟରେ ଅଲଗା ଗୋଟେ ନକ୍ଷତ୍ର ପହଞ୍ଚିବ କି ଗ୍ରହ ବସିଯିବ ତାଙ୍କ କାଲକୁଲେସନ ସେଥିପାଇଁ କେହି କହିପାରିବେନି ରାଇଟ୍ସ ସେଥିପାଇଁ ତିନିଟାକୁ ମେଳାଯାଏ ହାତର ଦେଖାଯିବ କପାଳର ଦେଖାଯିବ ଜାତକର ଦେଖାଯିବ ପାଦର ରେଖା ଦେଖାଯିବ ସ୍ୱର ଲକ୍ଷଣ ଦେଖାଯିବ ତାପରେ ଗୋଟେ କପାଳ ଦେଖିକି କହିଦେବେ ଆଉ ପ୍ରକୃତିରେ ସେଗୁଡ଼ା ସବୁ ଅଛି ଏବେ ବି ଅଛି ଯେଉଁମାନେ ଷ୍ଟଡି କରି ଜାଣିପାରିବେ ଏବେ ବି ସବୁ ଅଛି କପାଳ ଦେଖି ଜାଣିହେବ ଏହାର ମୃତ୍ୟୁ କେବେ ହବ ଏଟା ଧନୀ କି ଗରିବ ହବ ଏଟା ଲକ୍ଷ୍ମୀ ଛଡ଼ା ହବ ଲକ୍ଷ୍ମୀ ଛଡ଼ା କୁହନ୍ତିନି ଓଡ଼ିଆ ଏଟା ଧନ ରହିବନି କପାଳ ଦେଖି ଜାଣିହେବ ତାର ସବୁ ଦେଖି ସ୍ୱର ଲକ୍ଷଣ ଅଛି ନା ସବୁ ଦେଖି ଜାଣିହେବ ଆଉ ସିଏ ଆମର କଣ ତା ନା କୃଷ୍ଣ ସମେତ ମୁଖ ଦେଖିକି କହିଦେଉଥିଲେ କିନ୍ତୁ ରାଧାରାଣୀ ପାଖରେ ଥିଲେ ମୁଁ ମୁଖ ଦେଖିବିନି କାହିଁକି ମୁଖ ଦେଖିବିନି କହିଲେ କାହିଁକି ମନା କଲେ ଦେଖିବେନି କାରଣ କେବେ ବି ରାଧାରାଣୀଙ୍କର ଯୋଉ ମୁଖମଣ୍ଡଳକୁ ଦେଖିକି କୃଷ୍ଣ ତାଙ୍କର ବେଶକୁ ରଖିପାରିବେ ନାହିଁ କୃଷ୍ଣ ତ କେବେ ବି ତାଙ୍କ ବେଶକୁ ରଖିପାରିବେ ପ୍ରେମର ଭଗବାନଙ୍କର ଯୋଉ ପ୍ରେମ ରହିଛି ସେ ପ୍ରେମର ଏଭଳି ଏକ ରହିଛି ତାଙ୍କର ସ୍ୱଭାବ ସ୍ୱଧର୍ମରୁ ସମସ୍ତଙ୍କୁ ଚ୍ୟୁତ କରିଦିଏ ଆମେ କ'ଣ ଆମେ ବହୁତ ଇମ୍ପୋର୍ଟାଣ୍ଟ ଭାବୁଛେ ନା ଆମ ଧର୍ମଟାକୁ ଆମେ ଯେମିତି ଗୋଟେ ପୁରୁଷ ମୋର ପୁରୁଷ ଧର୍ମ ମୋର ସ୍ତ୍ରୀ ଧର୍ମ ଆମେ ଯେଉଁ ବର୍ଣ୍ଣାଶ୍ରମ ଧର୍ମଟା ବହୁତ ଷ୍ଟ୍ରିକ୍ଟଲି ଫଲୋ କରୁଛେ କାହିଁକି ଆମେ ପ୍ରକୃତ ପ୍ରେମଟା ପ୍ରାପ୍ତ ହେଇନି ଯେ ପ୍ରେମ ପ୍ରାପ୍ତ ହେଉଛି ସବୁ ଗୋଇଠା ମାରିଦେବ ପ୍ରେମଟା ପ୍ରେମର ସ୍ୱଭାବଟା ସେ ଯେମିତି ଗୋଟେ ମଦ୍ୟପ ମଦ୍ୟପଟା ତାହେଲେ ମଦ ଖାଇଦେଲା ତାର ଧର୍ମ ଆଉ କ'ଣ ସେ ନିଶାଶକ୍ତ ହେଇଗଲା ନା ତା ସେ ଧର୍ମରେ ସେ ଚାଲିବ ସେଗୁଡ଼ା ପ୍ରେମ ଗୋଟେ ଏଭଳି ଧର୍ମ ଜଗତର କୌଣସି ଜିନିଷକୁ ସେ କୌଣସି ବିଧିକି ସେ ରଖନ୍ତି ନା କେ ମୁଁ ତାକୁ ଗୋଟେ ପଳେଇ ଆସିଲି ଆଉ ହଁ କୃଷ୍ଣ ଜାଣିଛନ୍ତି ତ କୃଷ୍ଣଙ୍କର ଉପର କୃଷ୍ଣ କାହିଁକି ମୁଖ ଦେଖିଲେ ରାଧାରାଣୀଙ୍କର ନା ମୁଖରେ ଦେଖିଲେ ରାଧାରାଣୀଙ୍କର ଯେଉଁ ପ୍ରେମର ମହିମା ରହିଛି ସେ କଦାପି ତାଙ୍କର ସେ ଯେଉଁ ଛଦ୍ମ ବେଶ ଆସିଛନ୍ତି କେଉଁ ବେଶରେ ଯୋଗୀ ବେଶ ସେଟା ରହିପାରିବନି ସେଟା ପ୍ରେମର ସ୍ୱଭାବ ନିର୍ମଳ ପ୍ରେମର ସ୍ୱଭାବ ଏଭଳି ପ୍ରତ୍ୟେକ ଜୀବର ସ୍ୱରୂପକୁ ପ୍ରକଟ କରାଯାଏ ଯେମିତି ବୃନ୍ଦା କିଏ ପାଟି କରିଛ ଯେମିତି ବୃନ୍ଦାବନରେ ମହାପ୍ରଭୁଙ୍କ ସମୟରେ ଆମେ ଦେଖୁଛେ ବୃନ୍ଦାବନରେ ଦେଖୁଛେ ତରୁରତମାନେ ସେମାନେ ସବୁ ନମି ଯାଆନ୍ତି କୃଷ୍ଣ ଗଲା ମାନେ ପୁଷ୍ପ ବର୍ଷଣ କରନ୍ତି ମୃଗମାନେ ଚାତକର ଚାହିଁକି ରୁହନ୍ତି ଏସବୁ କେମିତି ହୁଏ ଏଟା ପ୍ରେମର ଧର୍ମ ସ୍ଥାବର ଜନ୍ମ ସହିତ ସମ୍ପର୍କ ନାହିଁ ପ୍ରେମର ଏଭଳି ଏକ ଧର୍ମ ରହିଛି ସେ ସବୁକିଛି କରିଦେଇପାରିବେ ଯେମିତି ଦେଖୁଛନ୍ତି ବୃନ୍ଦାବନରେ ଯେଉଁ ପ୍ରସ୍ତରରେ ଭଗବାନଙ୍କର ଚିହ୍ନ ସବୁ ରହିଛି ଚୈତନ୍ୟ ମହାପ୍ରଭୁଙ୍କର ଚିହ୍ନ ଆମର ଆଲାରନାଥ ରହିଛି କେମିତି ହେଇଗଲା ସେ ତ ସ୍ଥାବର ପ୍ରସ୍ତରଟାକୁ ତୁମେ କାର୍ଭିଂ କରିବାକୁ ଗଲେ କ'ଣ କରିବାକୁ ପଡୁଛି ତୁମେ ଖୋଦେଇ କରିବ ନା ତୁମେ କ'ଣ ପ୍ରିଣ୍ଟିଂ କରିପାରିବ ତୁମେ ତୁମ ହାତ ପାଦ ଏଇଟା କ'ଣ ପ୍ରିଣ୍ଟ ହେଇପାରିବ ପଥର ପ୍ରେମର ଗୋଟେ ବିଚିତ୍ର ଧର୍ମ ସେ ସ୍ଥାବରକୁ ଜଙ୍ଗମ କରିଦେବେ ଜଙ୍ଗମକୁ ସ୍ଥାବର କରିଦେବେ ଓଲଟା ହେଇଯିବ ଯମୁନା ଜଳ ଓଲଟା ବୋହିଲା ପାଷାଣ ହୋଇଲା ପାଣି ଯମୁନା ବହେ ଉଜାଣି ଝର ଝର ମକରନ୍ଦ ବୋହିଲା ମକରନ୍ଦ ମାନେ ସବୁ କୃଷ୍ଣ ତ ବଂଶୀ ବଜାଉଛନ୍ତି ସବୁ ବୋହୁଛି ମହୁ ବୋହୁଛନ୍ତି ଯମୁନା ଉଜାଣି ଉଜାଣି ଜାଗା ଅଛି ନା ଉଜ୍ଜୈନ ଆମର ସେ ଯୋଉଠି ଯମୁନା ଓଲଟା ବୋହିଥିଲେ ଏବେ ବି ଦେଖିବ ପୁରା ଓଲଟା ବୋହିଛନ୍ତି ପୁରା ପୁରା ସେ ଦିଗଟା ଅଲଗା ଅଛି ଉଜ୍ଜୈନ ଅଛି ସେ ଜାଗା ସେ ପଡ଼ି ଚଢ଼ିଲେ ସେ ତାଙ୍କର ସେ ବାବା ଗୋଟେ ମଠ କରିଛନ୍ତି ଦିତାଲା ପୁରୁ ଚଢ଼ିଲେ ସବୁ ଦେଖା ପୁରା କିନ୍ତୁ ଜମିନା ଓଲଟା ବୁଝିଛନ୍ତି କେମିତି ହେଲା ଏଟା କୌଣସି ବୈଜ୍ଞାନିକ କହିପାରିବନି କି ଯୁକ୍ତି ଦ୍ୱାରା ତୁମେ ପ୍ରତିବାଦ କରିପାରିବନି ତୁମେ ତୁମେ ଆସ୍ତିକ ହେଲେ ବି ଯୁକ୍ତି ଦ୍ୱାରା ପ୍ରେମ ଧର୍ମକୁ ଜାଣିପାରିବନି ତୁମେ କହୁଛ ମୁଁ ବିଶ୍ୱାସ କରୁଛି କୃଷ୍ଣ ବିଶ୍ୱାସ କଲେ ପ୍ରେମର ଧର୍ମଟା ସବୁବେଳେ ଜାଣି ହେବନି କାରଣ ଯିଏ ପ୍ରେମ ପ୍ରାପ୍ତି ହେବ ସିଏ ହିଁ ଆଉ କିଏ ଜାଣିପାରିବେ ଯଦି ଯଦି ମଦ୍ୟପଟାର ମଦ୍ୟପର ଯେତେ ପ୍ରକାର ଲକ୍ଷଣକୁ ଆମେ କହିବା ଆମେ ତୁମେ ନ ଖାଇଛେ ଆମେ କହିପାରିବାନି ରଙ୍ଗ ବୋଟଲକୁ ପାଣି ପିଇକି ସେ ମଦୁଆ ବୁଲେ ସେ ଯେତେ ଆକ୍ସନ କଲେ କିନ୍ତୁ ମଦ୍ୟପର ପାନ କଲା ପରେ ତାର ଯୋଉ ରସଟା ମିଳୁଛି ଆକ୍ସନରେ ସେ ରସ ମିଳେ ନା ଆମେ ଭକ୍ତିକୁ ଯେତେ ପ୍ରକାର ବୁଲେଇ ଚୁଲେଇ କଲେ ବି ହୋଇପାରିବନି, ପ୍ରେମର ଧର୍ମ ଅଲଗା, ପ୍ରେମ ପ୍ରାପ୍ତି ହେଲେ ବି ସେଇଥିପାଇଁ ମହାଜନ ମାନେ ସବୁବେଳେ ତାଙ୍କର ସବୁବେଳେ ତାଙ୍କ ପୋଜିସନ୍ ହେଉଛି ସୁପେରିୟର। ଆମେମାନେ ଯେତେ ଯାହା ଜାଣିଲେ ବି, ଯେତେ ବଡ଼ ପ୍ରବଚକ ହେଲେ ବି, ଯେତେ ଯାହା କଲେ ବି, ଆମେ କ'ଣ କରିପାରୁଛେ, ଯେଉଁ ପ୍ରେମ ପ୍ରାପ୍ତି ନ ହେଇକି ଯେମିତି ମଦ ନ ଖାଇକି ଆକ୍ସନ୍ କରିବା, ଆଉ ପ୍ରକୃତ ମଦ୍ୟପ ସେ ମଦ ପାଇକି ଯେଉଁ ଆସ୍ୱାଦନ କରୁଛି ସେଟା ଭିନ୍ନ। ଜଣେ ମଦ ପାଇକି ଚୁପଚାପ ରହୁଛି, ମଦ ପାନ କରି ଚୁପଚାପ ରହୁଛି, ଆଉ ଜଣେ ନ ପିଇକି ହେଲେ ହୋହାଲ୍ଲା ହେଉଛି, ଡିଫରେନ୍ସ ଅଛି ନା, ଏଟା ରସ ଜିନିଷ। ତେଣୁ ବୃନ୍ଦାବନ ସବୁ ଓଲଟା ହେଇଗଲେ, ଉଜାଣି ସବୁ ବହୁତ ହେଲା ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରେମର ଧର୍ମ। କୃଷ୍ଣ ସେମାନେ ଭୟ କରୁଥିଲେ, ରାଧାଣୀଙ୍କର କପାଳକୁ ଦେଖିଲେନି, ଆଜି କେତେ କଥା ମନେ ପଡ଼ିଲେ ପଡ଼ିଲା ସେଣେ କଥା, ସେ ଦେଖିଲେନି ସୂର୍ଯ୍ୟପୂଜା କଥା ମୁଁ କହୁଥିଲି, କାହିଁ ସୂର୍ଯ୍ୟପୂଜା ହେଲା, ରାଧାଣୀ ଆସିପାରୁନାହାନ୍ତି ବାହାରକୁ। ପ୍ରେମର ଏଭଳି ଏକ ଉପାସନା, ପ୍ରେମର ଏଭଳି ଏକ ପଦ୍ଧତି ମହାପୁରୁଷଟା ଶିଖେଇଛନ୍ତି ନା, ପ୍ରେମର ଦିବାରରେ କେହି ଠିଆ ହେଇପାରିବେନି କୌଣସି। ସେ ସମୁଦ୍ରରେ ମହାପ୍ରଭୁ କ'ଣ କଲେ, ଆନନ୍ଦମ ବୁଦ୍ଧିବରଧନମ ପ୍ରତିପଦମ ପୂର୍ଣ୍ଣାମୃତାସ୍ୱାଦନମ ସର୍ବାତ୍ମ ସ୍ନପନମ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ନାମର ଏମିତି ପ୍ରେମ ରହିଛି, ମହାପ୍ରଭୁ ପ୍ରେମଟାକୁ ଦେଇଦେଇଛନ୍ତି, ସବୁ ଜୀବର ମଙ୍ଗଳ ହେଇଯିବ। ଇଏ ବହୁତ ବଡ଼ ଜିନିଷ ନା, ଆମେ ତ ଆମର ଶରୀରର କାମନା ରହିଛି, ବହୁତ କୁସଂସ୍କାର ରହିଛି, ଆମେ କ'ଣ ଜାଣିବା, କିନ୍ତୁ ଆସ୍ପାୟରିଂ ଯାକ ଯେ କ'ଣ କରାଯିବ, କାମନା କରିବା ଦରକାର, ମୋର ଲକ୍ଷ୍ୟ ହେଉଛି ମୁଁ କେମିତି ପ୍ରେମ ପ୍ରାପ୍ତି ହେବି। ମହାପୁରୁଷ ସେଟା ଲେଖିଲେ ନା, ଶିକ୍ଷାଷ୍ଟକର ଯେଉଁ ଅନୁବାଦରେ କ'ଣ ଲେଖିଲେ, ପ୍ରେମ ଧନ ବିନା ବ୍ୟର୍ଥ ଦରିଦ୍ର ଜୀବନ, ଦାସ କରି ବେତନ ମୋରେ ଦେହ ପ୍ରେମ ଧନ। ଜୀବନରେ ସବୁକିଛି ମିଳିଲା, ସମ୍ମାନ ମିଳିଲା, ସବୁକିଛି ମିଳିଲା, କିଛି ଲାଭ ନାହିଁ, କିଛି ଲାଭ ନାହିଁ ମାନେ ପ୍ରେମ ତୁଳନାରେ କିଛି ଲାଭ ନାହିଁ, କିଛି ଲାଭ ମିଳିଛି ସେଥିରେ କିଛି ଅସୁବିଧା ନାହିଁ, ଭଜନ କରୁଛ ନଷ୍ଟ ହେଇଛି କିଛି ନାହିଁ, କିନ୍ତୁ ପ୍ରେମ ଧନ ବିନା ବ୍ୟର୍ଥ ଦରିଦ୍ର ଜୀବନ, ଏଇଟା ମହାପ୍ରଭୁଙ୍କ ଷ୍ଟେଟମେଣ୍ଟ। ଆମେ ଯଦି ପ୍ରେମ ନ ପାଇପାରିବା, ଆମ ଲାଇଫଟା ହେଉଛି ୟୁଜଲେସ୍, ବ୍ୟର୍ଥ ଆଉ ଦରିଦ୍ର। ଗୋଟେ ଦରିଦ୍ର ଲୋକ ଯେମିତି କଷ୍ଟ ପାଏ, ଭଗବାନଙ୍କ ପ୍ରେମ ଭକ୍ତି ଆମେ ଯଦି ପ୍ରାପ୍ତ ନ ହେଇପାରିବା, ଆମେ ସେଇଭଳି କଷ୍ଟ ପାଇବା, କାହିଁ ଆଉ ପ୍ରେମ ନ ପାଇଲେ ଆଉ ଗୋଟେ ସ୍ୱର ଧରିବାକୁ ପଡ଼ିବ, ସେ ସ୍ୱରଟା କ'ଣ ହେଇପାରେ, ଇଟ୍ ଇଜ୍ ଅପ୍ ଟୁ କୃଷ୍ଣ। ଏଇଟା ଫାଇନାଲାଇଜ୍ ହେବ ଆମର ସ୍ୱର ଛାଡ଼ିଲା ବେଳେ, ଆମ ଡିଜାୟାର ଉପରେ ଆମର କେଉଁ କାମନା ରହୁଛି, ସେଇ ସବୁ ସ୍ୱର ମିଳିବ, ଗ୍ୟାରେଣ୍ଟି। ପ୍ରେମ ପ୍ରାପ୍ତି ନହେଲା ମାନେ ଆଉ ଗୋଟେ ସ୍ୱର ମିଳିବ, କିନ୍ତୁ ଭକ୍ତକୁ ଏତିକି ଗୋଟେ ସୁଯୋଗ ମିଳିବ। ତନ୍ତ୍ର ବୁଦ୍ଧି ସଂଯୋଗମ ଲଭତେ ପର୍ବ ଦେହି କାମ, ସେ ଯେଉଁ ସ୍ୱରକୁ ଗଲେ ବି ଭକ୍ତି ଯେତିକି କରିଛି ସେଠୁ ପୁଣି ଷ୍ଟାର୍ଟ ହବ, କିନ୍ତୁ ସ୍ୱର ଗ୍ୟାରେଣ୍ଟି ପ୍ରେମ ନ ପାଇଲେ। ଲିଙ୍ଗସ୍ୱରଟା କୁହାଯାଏ ନା, ଲିଙ୍ଗସ୍ୱରର ଧ୍ୱଂସ କେବଳ ପ୍ରେମରେ ହୁଏ, ଭକ୍ତିମ ଠାକୁର ଯେତେବେଳେ ଲେଖିଛନ୍ତି ତା ଉପରେ ଷ୍ଟେଟମେଣ୍ଟ ବହୁତ ସୁନ୍ଦର, ଅନାୟସେ ଲିଙ୍ଗ ଭଙ୍ଗ କେଉଁଥିରେ ଲେଖିଲେ, ଓହେ ହରିନାମ ସେଥିରେ ସେ ଲେଖିଛନ୍ତି, ଅନାୟାସରେ ଲିଙ୍ଗଭଙ୍ଗ ହେଇଯାଏ। ଲିଙ୍ଗ ସ୍ୱର ନାଁଟା ଗୋଟେ ପୁରୁଷ ସ୍ତ୍ରୀ ଯେତେ ପ୍ରକାର ଜୀବ ନା ଲିଙ୍ଗ ସ୍ୱର ଅଛି ନା, ଆଉ ଗଛ ଦେଖୁନା ଆମେ କହୁଛେ ଏଟା ମାଈ ଗଛଟା, ଏଟା ଅଣ୍ଡିଆ ଗଛଟା କହୁନି କି, ମାଈ ଗଛ ସବୁ ଲିଙ୍ଗ ସ୍ୱରର ଅଛି। ଆମେ କହୁଛେ ବୃକ୍ଷର ଲିଙ୍ଗ ନା, ଲିଙ୍ଗ ଅଛି, ନହେଲେ ହେଇପାରିବନି, ଏ ଯୋଉ ପରାଗରେଣ ଉଡ଼ାକ ଯାଉଛି ସେଥିରେ ଫଳ ଫୁଲ ହଉଛି ନା, ଏ ସୃଷ୍ଟି ବିଚିତ୍ର ଭଗବାନଙ୍କର। ଏ ଯେତେ ପ୍ରକାର ସ୍ୱର ଅଛି, 84 ଲକ୍ଷ ଜୀବ ଜନ୍ମ ଏଥିରେ ଲିଙ୍ଗ ଭାବନା ରହିଛି, ଲିଙ୍ଗ ଭଙ୍ଗ ନା, ଲିଙ୍ଗ ଭଙ୍ଗ ହୟ ଅନାସ୍ତା, ଆରମ୍ଭ ପୁତ୍ର ମନେ ପଡ଼ୁନି, ଲିଙ୍ଗ ଭଙ୍ଗ ହେଇଯାଏ ଏ ପ୍ରେମ ପ୍ରାପ୍ତି ହେଲେ, ଏ ଅଭିମାନ ସବୁ ଚାଲିଯିବ। ସ୍ୱର ତ ଗଲା ଆଉ ଚିନ୍ମୟ ସ୍ୱର ମିଳିବ, ତା ପୂର୍ବରୁ ସ୍ୱରରେ ଗୋଟେ ଗ୍ୟାରେଣ୍ଟି ପ୍ରେମ ପ୍ରାପ୍ତି ନହେଲେ। ପ୍ରେମର ଧର୍ମ କୃଷ୍ଣ ଡରୁଛନ୍ତି, ବ୍ରଜ କ'ଣ ଆମର ସେଇଟା ଜାବଟରେ ସମସ୍ତଙ୍କ ମୁଖ ଦେଖିକି କହିସାରିଲେଣି, ତୋର କେତେ ପୁଅ, ତୋର କେତେ ଝିଅ, କିଏ କାହାର ବିବାହ, କୁଟିଲା ବୁଢ଼ୀ ତାର ମନ ହେଲା, ମୁଁ ଡାକିଟି ପଚାରି, ମୋ ବୋହୁଟା ସବୁବେଳେ ଦୁଃଖ ରହୁଛି, ରାଧାଣୀ ସବୁବେଳେ ଦୁଃଖ ରହୁଛନ୍ତି, କୃଷ୍ଣ ସେଥିପାଇଁ ଆସିଛନ୍ତି, ଜଟିଲା ସେଥିପାଇଁ ସେ ଆସିଛନ୍ତି, ସେଥିପାଇଁ କୃଷ୍ଣ ଆସିଛନ୍ତି, ସେଥିପାଇଁ ସେ ଜାଣିଛନ୍ତି। ମୁଁ ସମସ୍ତଙ୍କ ନାଁ କହିଦେଲେ ବୁଢ଼ୀ ବଳେ ମୋତେ ଡାକିବ ତା ବୋହୁର ଭାଗ୍ୟ ଦେଖିବା ପାଇଁ, ଏବଂ କୃଷ୍ଣ ତାଙ୍କର ହାତଟା ଦେଖିଦେଇ ଉଠିକି ପଳେଇଲେ, କହିଲେନି କିଛି, କହିଲେ ଆରେ ସମସ୍ତଙ୍କ କଥା କହୁଛ, ମୋ ବୋହୁ କଥା କାହିଁ କହୁନୁ, ନା ବୋହୁର କିଛି ନାହିଁ, ତୋ ପୁଅ ହିଁ ମରିଯିବ, ମାନେ ରାଧାରାଣୀ ବିଧା ହେବେ ତାକୁ ଦୁଃଖ ନାହିଁ, ମୋ ପୁଅଟା ଆୟନ ଘୋଷ ମରିଯିବ, ଯେଉଁଟାକୁ ଆମର କ'ଣ ଚନ୍ଦ୍ରସେନ ବଡ଼ିଆରେ କହନ୍ତି ନା, ସିଏ ମରିଯିବ। ସିଏ ରାଧାରାଣୀଙ୍କର ପ୍ରୋବ୍ଲେମ ହେଇଥିଲା କି ତାର କିଛି ଅସୁବିଧା ନଥିଲା, କାରଣ ସେଟା ଭଲ ବି ପାଇନି, ଏଇଟା ପରକୀୟ ରସଟା ହବା ପାଇଁ ହିଁ ଭଗବାନ ଏଇଟା କରିଛନ୍ତି, କୃଷ୍ଣ ଏଇଟା କରିଛନ୍ତି। ଆଉ ସିଏ ବି କେବେ କୋଠର ଭିତରକୁ ଯାଇନି, ଦି ଜଣ ଜଟିଲା କୁଟିଲା କେବେ ରାଧାରାଣୀଙ୍କର ପ୍ରକୋଷ୍ଠକୁ ଯାଇନାହାନ୍ତି, ଯୋଗମାନେ ଏମିତିକି ବ୍ୟବସ୍ଥା କରିଦେଇଛନ୍ତି, ଯେମିତି କର୍ଣ୍ଣକୁ ଏମିତି ବୁଦ୍ଧି ଶିଖେଇଲେ ବସେଇଦେଲେ ଭଗବାନ ଶ୍ରୀକୃଷ୍ଣ, ସେ କେବେ ଯୁଦ୍ଧ କରିପାରିଲେ। ଆଉ ପ୍ରଥମ ଦିନ କର୍ଣ୍ଣ ଯୁଦ୍ଧ କରିଥିଲେ, ଅର୍ଜୁନ ପାଇଁ ବହୁତ ବଡ଼ ଟାର୍ଗେଟ୍ ଥାନ୍ତା, ଭଗବାନ ସେ ପିତାମ ଭୀଷ୍ମଙ୍କ ବଚନରେ ବସିକି ତାକୁ ବସେଇଦେଲେ, ଅର୍ଦ୍ଧରଥୀ କହିଦେଲେ ସେ ରାଗିଗଲା, ମୋତେ ଅର୍ଦ୍ଧରଥୀ କହିଲ, ମା ଯୁଦ୍ଧ କରିବିନି, ମୁଁ ମହାରଥୀ, ତୁମେ ବଞ୍ଚିଥିଲା ପର୍ଯ୍ୟନ୍ତ ମୁଁ ଯୁଦ୍ଧ କରିବିନି। ପିତା ଭୀଷ୍ମଙ୍କୁ ପୁରା ଅଭିମାନ କଲେ, ଭଗବାନଙ୍କର ଗୋଟେ ପ୍ଲାନ। ରାଧାଙ୍କୁ ଯେତେବେଳେ ପ୍ରସ୍ତାବ ହେଇଗଲା ଏଠି ବିବାହ ହେବେ, ବୃଷଭାନୁ ରାଜା, ବୃଷଭାନୁ ଦଧି ନବଶଶୀ ଲେଖେ ଲଲିତା ସଖୀ ଗୁଣ ରମିତ ବିଶାଖେ। ସେ ଜାଣିଛନ୍ତି, ସେ ଚିହ୍ନିଛନ୍ତି ନା, ସେଇଠୁ ଆସୁଛନ୍ତି ଭକ୍ତି ଠାକୁର ଲେଖିଛନ୍ତି। ଆଉ କଣ ତାଙ୍କର ନଥିଲା? ସିଏ ଆଙ୍କ ଘର ଦେବେ, ଆଙ୍କର କିଛି ନାହିଁ, କହିଲେ ମୋ ବୋହୁ ନାଇଁ, ମୋ ଝିଅ ନାଇଁ, ମୁଁ ଗୋଟେ ଘର କରିଦେବି। ତେଣୁ ସେ ଗୋଟେ ଘର କରିଦେଲେ, ସେ ଗୋଟେ ଘର କରିଦେଲେ। କିଏ? ବିଶ୍ୱମନ ରାଜା ଗୋଟେ ଘର କରିଦେଲେ। ଘର କରିଦେଲେ କଣ ହବ? ବୁଢ଼ୀ ଅଭିମାନ କଲା, କଣ ସିଏ ଆମ ଘର ବୋହୁ ଆସିବ, ବୋହୁ ଆସୁ ଆସୁ ଗୋଟେ ନୂଆ ଘର ସେ ତିଆରି କରିଦେବ, ଆମେ ସେ ଘରେ ପାଦ ଦେବୁନୁ। ତା ବାପାର ଟଙ୍କା ଅଛି ବୋଲି ଏଇଟା ଆସି କରିବୁ, ଆମ ଘରେ ଚଳିବନି। ସେଇଟା ହିଁ ଚାହୁଁଥିଲେ କିଏ? ଭଗବାନ ଯୋଗମାୟା ଚାହୁଁଥିଲେ, ନହେଲେ ଲୀଳା ଗୁଡ଼ା ହେଇପାରିବନି ନା କିଛି। ଆସି ତ କେବେ ଯାଆନ୍ତିନି, ତା ବସିକି ରୁହନ୍ତି। ଆଉ ସେ କୃଷ୍ଣ ତାହେଲେ ଫେରୁଛନ୍ତି, ପଚାରିଲେ କଣ ଯୋଗୀ କଣ ହେଲା, ଆମ ବୋହୁ କଥା କଣ କୁହ ନା, ବୋହୁ କଥା କଣ କହିବି, କିଛି ମୁଁ କହିବିନି। ଯିଏ ହାତ ଧରିଲେ ତାହେଲେ କହିଲେ ଠିକ ଅଛି, ତମ ପୁଅର ମରଣ ହେଇଯିବ ନା, କାହିଁକି ପୁଅର ମରଣ ହବ, ତା ଆୟୁଷ କମିଗଲାଣି ନା, ମୋ ପୁଅ ବଞ୍ଚିବ କେମିତି ନା, ପୁଅ ବଞ୍ଚିବାକୁ ଗଲେ ତମ ବୋହୁକୁ ସୂର୍ଯ୍ୟ ପୂଜା କରିବାକୁ ପଡ଼ିବ। ସୂର୍ଯ୍ୟଙ୍କୁ ଜଳ ଦିଅନ୍ତି ନା, ସୂର୍ଯ୍ୟଙ୍କୁ ସ୍ନାନ କରି ଲୋକମାନେ ଜଳ ଦିଅନ୍ତି, ସୂର୍ଯ୍ୟଙ୍କୁ ନମସ୍କାର କରିବା ଦରକାର, ପ୍ରଣାମ କରିବା ଦରକାର। ଚକ୍ଷୁ ମନସ ଜାତମ ଚକ୍ଷୁ ସୂର୍ଯ୍ୟ ଚନ୍ଦ୍ରମା ମନସ ଜାତମ ଚକ୍ଷୁ ସୂର୍ଯ୍ୟ ଜାୟତ। ଯେତେବେଳେ ସୂର୍ଯ୍ୟ ଦର୍ଶନ କରାଯାଉଛି, ଚନ୍ଦ୍ରମା ଦର୍ଶନ ପ୍ରଣାମ କରିବା ଦରକାର। ଭଗବାନ ସୂର୍ଯ୍ୟବଂଶ ଚନ୍ଦ୍ରବଂଶରେ ଆସିଥିଲେ। ଭଗବାନଙ୍କର ଜଣେ ଭକ୍ତ ଅତ୍ୟନ୍ତ, ଆମେ ଅବଶ୍ୟ ସ୍ୱତନ୍ତ୍ର ଉପାସନା କରିବାନି କର୍ମକାଣ୍ଡରେ, କିନ୍ତୁ ସମସ୍ତଙ୍କୁ ସମ୍ମାନ ଦେବା ଦରକାର। ସୂର୍ଯ୍ୟଙ୍କୁ ଦେଖୁଛୁ ଆମେ ପ୍ରଣାମ କରିଦେବା, କ'ଣ ଅସୁବିଧା? ସ୍ଥାବରଜଙ୍ଗମ ପ୍ରଣାମ କରି ଠାକୁର କହୁଛନ୍ତି, ସର୍ବଜୀବର ଶରଣ ନେବା ପାଇଁ। ସେ ସୂର୍ଯ୍ୟଙ୍କ ଆଡ଼କୁ ଚାହିଁକି ପରିଶ୍ରମ ମଳମୂତ୍ର ତ୍ୟାଗ କରିବା ଠିକ ନା, ଏସବୁ ଅପରାଧ। ଆଉ ସୂର୍ଯ୍ୟ ଆୟୁ ଆୟୁ କ୍ଷୟ ହବ, ଏ କଳିଯୁଗ ଲୋକଗୁଡ଼ାଙ୍କ ସେ ନେଇ ତାଙ୍କ ଆୟୁ କ୍ଷୟ ନା ସବୁ, ଆଉ ସବୁ ସବୁ ଆୟୁ କ୍ଷୟ ହେଉଛି ନା, ସେ ଜାଣନ୍ତିନି। ତେଣୁ କହିଲେ ଯାଅ ସୂର୍ଯ୍ୟ ପୂଜା କର। ସୂର୍ଯ୍ୟ ପୂଜା କୋଉଠି ହବ ନା, ସୂର୍ଯ୍ୟ କୁଣ୍ଡ ଅଛି, ତମ ବୋହୁକୁ ପଠେଇବ ଡେଲି, ସୂର୍ଯ୍ୟ ପୂଜା ହବ। କି କୃଷ୍ଣ କହୁଛନ୍ତି, କୃଷ୍ଣ ଆସିଥିଲେ ସେଥିପାଇଁ। ଆଉ ବୋହୁ କେମିତି ଯିବେ, ପିଠାପଣା ସବୁ ନେଇକି ଯିବେ, ସୂର୍ଯ୍ୟଙ୍କୁ ସେଠି ପୂଜା କରିବେ, ଆସି ଗଲେ ସେଇଠି ଆଉ କ'ଣ, ସେଠି ଗଲେ। କିନ୍ତୁ ଚନ୍ଦ୍ରାବଳୀଙ୍କର ଯୋଉ ପତି କିଏ, ଗୋବର୍ଦ୍ଧନ ମଲ୍ଲ ହାଲା ହେଇଯାଇଛି ଚନ୍ଦ୍ରାବଳୀଙ୍କ ପାଖକୁ କୃଷ୍ଣ ଯାଉଛନ୍ତି, ତେଣୁ ସେ ଭୟରେ ଏ ଯୋଉ ଦେବଦେବୀ କଥା ମୁଁ ଏଠି ପଳେଇଲି, ମୁଁ ଆଜିର ମଲ୍ଲ ପଡ଼ିଲ ତାଙ୍କ କଥା। ଆଉ ଦେବଦେବୀ ମାନଙ୍କୁ ଯେତେବେଳେ ଆମର କୁହାଯାଇଛି, ନିନ୍ଦା କରାଯାଏନି। ଦେବଦେବୀ ମାନଙ୍କର ଗୋଟେ ଅସୁବିଧା ରହୁଛି, ସେ ଅତି କାରୁଣ୍ୟ ବଶତଃ ଗୋଟେ ଜୀବର କରୁଣାଟା ବିଷୟ ଆସନାଟାକୁ ପୂର୍ଣ୍ଣ କରୁଛି। ଏଇ କୃଷ୍ଣ କାଳୀ କଥା ମୁଁ ପଳେଇ ଆସିଥିଲି, କୃଷ୍ଣ କାଳୀ ହେଇଥିଲେ ଏଇଠି ହେଇଥିଲେ ସେ ଏଇ କେସ୍ରେ। ସୂର୍ଯ୍ୟ ପୂଜା କରିବାକୁ ଯାଆନ୍ତି, ଇଏ ବି ଯାଏ, ଖବର ଧୀରେ 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 ମିଳିଲାଣି, ଜାଣିଲା କିଏ ଜଟିଲା କୁଟିଲା ଜାଣିଲେ, କହିଲେ ପୁଅ କହିଲେ କହିଲେ ସେ ରାଧା ଯାଉଛି ସେଠିକି, ଏତେ ଡେରରେ ଆସୁଛି, କୁଆଡ଼େ ସେ କୃଷ୍ଣ ଆସୁଥିବ, ତାକୁ ତ ଡର ନାହିଁ, ସେ ତ ସବୁ ତାକୁ ସବୁ ଝିଅଗୁଡ଼ା ଡରୁଛନ୍ତି। ଆଉ ଏତେ ସମୟ ପୂଜା ଉପାସନା କ'ଣ ଗୋଟେ କୁଆଡ଼େ ହେଉଛି କ'ଣ, ଯା। ରାଧାଣୀ ବହୁତ କୋମଳ ଭୟାଳୁ, ଯାହାର ଯେତେ ମର୍ଯ୍ୟାଦା ରହିଛି ତାର ସେତେ ଭୟ ରହିବ, ମର୍ଯ୍ୟାଦା ଯାହାର ଯେତେ ନାହିଁ ସେ ଭୟ କରିବନି ସଂସାରରେ, ତାର ଚରିତ୍ର ହଉ ତାର ସମ୍ମାନ ହଉ। ଯେମିତି ଭଗବାନ କହିଲେ କହୁଥିଲେ ନା, ଅର୍ଜୁନ ତୁମେ ତୁମେ ଦୟା କରିବା ପାଇଁ ଯୁଦ୍ଧ କରୁନ, କିନ୍ତୁ ସଂସାର ସେଟା ବୁଝିବନି, ତୁମକୁ ଗୋଟେ ଭୟାଳୁ ବୋଲି କହିବ, ତୁମେ କ୍ଷତ୍ରିୟ, ତୁମର କାର୍ଯ୍ୟ ହେଲା ଯୁଦ୍ଧ କରିବା, ଆଉ ଅପକୃତିଟା ମରଣ ଠାରୁ ହଁ ଜଣେ ବଞ୍ଚିକି ଯଦି ତାର ଅପଚାଷ ହେଇଯାଇଛି, ତାକୁ ତାକୁ ମରିବା ସହିତ ସମାନ। ସେଥିପାଇଁ ଗତକାଲି ଆମେ କହୁଥିଲୁ ନା, ଆମେ ଗୋଟେ ଭଲ ମଣିଷ ହେଇପାରୁନେ, ସେଟା ଗୋଟେ ବଡ଼ ଜିନିଷ ନୁହେଁ, କିନ୍ତୁ କମ୍ ସେ କମ୍ ଖରାପ ମଣିଷ ହବାନି। ଭଲ ମଣିଷ ଆମକୁ କେହି ନ କୁହନ୍ତୁ, କିନ୍ତୁ ଖରାପ ମଣିଷ କେହି ନ କୁହନ୍ତୁ, ମୁଁ ମଣିଷ ବୋଲି କୁହନ୍ତୁ। ଯଦି ଗୋଟେ କୁକୁରକୁ ଲୋକ ଗୋଟେ ପାଳିକି ରଖୁଛି, ଗୋଟେ ପଶୁ ଶୁଆକୁ ପାଳିକି ରଖୁଛି, ମଣିଷକୁ କାହିଁକି ଘୃଣା କରିବ? ସେ ବିଷ୍ଟଭୋଜି ପ୍ରାଣୀକୁ ଲୋକ କାର ବସେଇ ବୁଲାଉଛନ୍ତି, କିନ୍ତୁ ମଣିଷକୁ ଦେଇ ଘୃଣା କରିବେ? ଆମେ କି ମଣିଷ, ଆମ ଜନ୍ମର କ'ଣ ସାର୍ଥକ ଅଛି? ଆଉ ସବୁବେଳେ ମନେ ରଖିବା ଦରକାର, ଯେତେବେଳେ ଅନ୍ୟମାନଙ୍କର ବି ହୃଦୟରେ ଭଗବାନ ଅଛନ୍ତି, ଆଉ ଆଶୀର୍ବାଦ ସମସ୍ତଙ୍କ ପାଖରେ ଅଛି, ଆଉ ଜଗତରେ କେହି ରାତାରାତି ବଡ଼ ହେଇଯାଇନାହାନ୍ତି, ମନେ ରଖ, ଜଣେ ସାଧୁ ବି ରାତାରାତି ବଡ଼ ହେଇଯାଏନି, ଜଗତରେ କେହି ଏମିତି ବଡ଼ ହେଇଯାଆନ୍ତିନି, ସମସ୍ତଙ୍କ କୃପାକୁ ନେଇ ପିତା ମାତା ଗୁରୁଜନ ଏମିତି ନୁହନ୍ତି, ସବୁ ଜୀବ, କୌଣସି ଜୀବକୁ ମହାପ୍ରଭୁ କହିଲେ ନା, ପ୍ରାଣୀମାନେ ମନ ଉଦ୍ବେଗ ନା ଦେବେ, ମୋର ତ ଜୀବନ ସେମିତି କଷ୍ଟରେ ଯାଉଛି, ମୁଁ କାହାକୁ କଷ୍ଟ ଦେବିନି। ଏଇଟା ଗୋଟେ ଭକ୍ତର ବହୁତ ଶୃଙ୍ଖଳିତ ଜୀବନ। ରାଧାଣୀ ତ ବହୁତ କୋମଳ, ସେ କିଛି କୁହନ୍ତିନି। ଆଉ ଇଏ ଚାଲି ଆସିଲା ଗଧାଟା କିଏ, ସେ ଯୋଉ ଗୋବର୍ଦ୍ଧନ ବୋଲେ ଠେଙ୍ଗା ଧରିକି ସେ ସବୁବେଳେ ଠେଙ୍ଗା ଧରିକି ବୁଲିବ। ସେ କହିଲା କୁଆଡ଼େ ମୋ ବାପ କହିଲାଣି କିଏ ମା କହିଲାଣି କୃଷ୍ଣ କୁଆଡ଼େ କାଳେ ଆସିଥିବେ, ଆଉ ସତୁ ସତ ଦେଖିଲା ବେଳକୁ କୃଷ୍ଣ ଅଛନ୍ତି, ଆଉ ସେଠି ଥାନ୍ତି କିଏ ଆମର ଖଟକଟି ବାନର ହରିକା ପକ୍ଷୀମାନେ ଯୋଗମାୟଙ୍କ ସବୁ ବ୍ୟବସ୍ଥା ନା ସେଠି, ସେ ବନ ଭିତରକୁ ସୂର୍ଯ୍ୟକୁଣ୍ଡ ଭିତରୁ ଯିଏ ପଶିବ ସେମାନେ ଆବାଜ କରି ଜଣେଇଦେବେ କିଏ ଆସିଲା। ଆଉ ଜାଣିଦେଲେ କିଏ ଆସିଲେଣି, ଆମର ଗୋବର୍ଦ୍ଧନ ମଲ୍ଲ ଆସିଲେଣି, ଆଉ ତାଙ୍କର ରାଧାଣୀ ତାକୁ ଥରିବାକୁ ଲାଗିଲା। ଆଉ ସେ ଭାରି ଭୟ, ବହୁତ ଭୟାଳୁ ମର୍ଯ୍ୟାଦା ଜାଣ, ହଁ ଆଇନ ଘୋଷ, ସେ ବାୟନ ଘୋଷ ଯିଏ ଆମର କ'ଣ ଚନ୍ଦ୍ରଶଣ, ବହୁତ ରାଧାଣୀ, କାରଣ ଯାହାର ଯେତେ ମର୍ଯ୍ୟାଦା ନା ସେ ସେତେ ଭୟ କରେ। ଭକ୍ତମାନେ କାହିଁକି ନିୟମଟାକୁ ଏତେ ଫଲୋ କରନ୍ତି, ସେମାନେ ତାଙ୍କର ପରମ୍ପରାର ମର୍ଯ୍ୟାଦା ଦେଖୁନା। ରାମଚନ୍ଦ୍ର ମହାପ୍ରଭୁଙ୍କ ରାମାୟଣରେ ସେ ପଦ ଗୁଡ଼ା କ'ଣ କହୁଛନ୍ତି ବାରମ୍ବାର, ତୁଳସୀଦାସ ଲେଖୁଛନ୍ତି ନା ପ୍ରାଣ ଯାଏ ପର ବଚନ ଇବା କହିକି ବାଣ ମାରୁଛି ସେମିତି, ଏଇ କଥା କହିକି ରଘୁକୁଲ ରୀତି ସଦା ଚାଲି ଆଏ। ତୁମେ କହିଥିଲ ନା ସେ କଥା ଶପଥ ପୂର୍ବରୁ ତୁମେ କହିଥିଲ ନା ତୁମ ବଂଶରେ ରଘୁବଂଶରେ କେହି ମର୍ଯ୍ୟାଦା ଭାଙ୍ଗନ୍ତିନି। ଆମେ ଯେଉଁ ଷ୍ଟ୍ରିକ୍ଟ ଆଡ଼ିହାର କୁହାଯାଏ, ଆମର ଷ୍ଟ୍ରିକ୍ଟ ଆଡ଼ିହାର ଆମ ପ୍ରିନ୍ସିପୁଲ ସହିତ ହଉଛି ଏଥିପାଇଁ, ଆମ ପରମ୍ପରାର ମର୍ଯ୍ୟାଦାକୁ ରଖିବା ପାଇଁ, ଜଣେ ତାର ବଂଶର ମର୍ଯ୍ୟାଦା ରଖିବା ଦରକାର, କୁଳର ମର୍ଯ୍ୟାଦା ରଖିବା ଦରକାର। ତୁମେ କ'ଣ କରିବ ଦ୍ୟାଟ୍ ଇଜ୍ ଡିଫରେଣ୍ଟ ଥିଙ୍ଗ, ତୁମେ ସକ୍ସେସ୍ ପାଇବ କି ନାହିଁ, କିନ୍ତୁ ବଂଶର ମର୍ଯ୍ୟାଦା ରଖ। ସେଥିପାଇଁ ଓଡ଼ିଆର ଗୋଟେ କଥା ନାହିଁ, କ'ଣ ବଡ଼ ବଡ଼ ଛୁଆଙ୍କୁ ଭାବିଲେ କ'ଣ କୁହନ୍ତି, କହେ କନ୍ଥା ପଳେଇଛି କର୍ପୂର, ହଁ କୁହନ୍ତି ନା ନା କର୍ପୂର ଉଡ଼ିଆ ହେଇଛି କନ୍ଥା ଅଛି ନା କ'ଣ ଏମିତି କୁହନ୍ତି। କାହିଁ ସେ ଛୁଆକୁ ଦେଖିଲେ ସେ ଡେଙ୍ଗା ଘର ଛୁଆ, ତାର ପଇସା ପତ୍ର ନାହିଁ, କିନ୍ତୁ ସେ ରାସ୍ତାରେ ଚାଲିଗଲେ ଲୋକ ତାକୁ କହିବେ ନା ତାଙ୍କ ଘର ଛୁଆ, ଏଇ ସେଥିପାଇଁ କୁହନ୍ତି ଲୋକକୁ ଦେଖିକି। ପ୍ରିନ୍ସିପଲ ପ୍ରିନ୍ସିପଲ ପ୍ରତି ବହୁତ ବୈଦିକ ଜୀବନ ପ୍ରତି ବହୁତ ଆଟେଚ୍ ହେବା ଦରକାର। ଆମେ ଲାଇଫରେ ସକ୍ସେସ ପାଇବା କି ନାହିଁ ଦ୍ୟାଟ୍ ଇଜ୍ ଡିଫରେଣ୍ଟ। କର୍ମୀ ଲୋକ ବି କ'ଣ ସମସ୍ତେ ଧନ ସହିତ ଭୋଗ ସହିତ ଭଗବାନଙ୍କୁ ଯୋଡ଼େନି, ସେଟା ଆଲଟମେଣ୍ଟ ହେଇକି ରହିଛି, ମିଳିବ ସୁଖ ଦୁଃଖଟା ଆଲଟମେଣ୍ଟ ହେଇକି ରହିଛି, କିନ୍ତୁ ଡିଗ୍ରେଟେଡ୍ ଲାଇଫ ପତିତ ଜୀବନକୁ ତୁମେ ଯାଅନି। ନିୟମ ଗୁଡ଼ିକ ବହୁତ, ରାଧାଣୀ ବହୁତ ମର୍ଯ୍ୟାଦାଶୀଳ ଛାଡ଼ି ନା, ସେ ପୁରା ଭୟ କରିଗଲେ, କୃଷ୍ଣ ଦେଖିଲେ ରାଧାଣୀ ବହୁତ ଭୟ କରୁଛନ୍ତି। ଆଉ ତାର ଇଷ୍ଟ କିଏ, କାର ଆମର ଆୟନ ଘୋଷର ଇଷ୍ଟ ହେଲା କାଳୀ, ତେଣୁ କୃଷ୍ଣ ତାଙ୍କର ସାଙ୍ଗେ ସାଙ୍ଗେ କାଳୀ ହେଇଗଲେ, ସେଠି କାଳୀ ରୂପ ହେଇଗଲେ। ଆଉ ରାଧାଣୀ ତାଙ୍କର ରାଧାଣୀ ସେ କହିଦେଲେ ତୁମେ ମୋତେ ପୂଜା ଉପାସନା କର, ଯେତେବେଳେ ଆସିଲା କିଏ ଆୟନ ଘୋଷ ଚନ୍ଦ୍ର ଦେଖିଲା, ଆୟନ ଘୋଷ ଦେଖିଲା ରାଧା ମୋ ସ୍ତ୍ରୀ ମୋ ଇଷ୍ଟକୁ ପୂଜା କରୁଛି, ପୁରା ଖୁସି ହେଲା, କହିଲା ଆରେ ସବୁବେଳେ ମୋ ମା ଆଉ ମୋ ଭଉଣୀ ସବୁବେଳେ ମୋ ସ୍ତ୍ରୀ ପଛରେ ପଡ଼ିଛନ୍ତି, ଯାଏ ତାଙ୍କୁ ଠେଙ୍ଗାରେ ପିଟିବି ଆଜି। କୃଷ୍ଣ ସେଠି କାଳୀ ହେଇଥିଲେ, ତେଣୁ ଏଇଟାକୁ ସେମାନେ ବେଙ୍ଗାଲୀ ମାନେ କୃଷ୍ଣ କାଳୀ କହିବେ, ଏବେ ବି ସେ ମୂର୍ତ୍ତି କରି ପୂଜା କରି କହିବେ କୃଷ୍ଣ କାଳୀ। ଆଉ କିନ୍ତୁ ଭାଗବତ ସିଦ୍ଧାନ୍ତ କୌଣସି ଲୀଳା ସହିତ ଧରା ଯିବନି, ସବୁବେଳେ ମନେ ରଖିବାକୁ ପଡ଼ିବ ଗୌଡ଼ୀୟ ସିଦ୍ଧାନ୍ତକୁ କେତେବେଳେ ତୁମେ ହାତ ମାରିପାରିବନି, ସେଠି ଯଦି ଛାଡ଼ିଦେବ ତୁମେ ଗୋଟେ ସହଜ ଆବାଦରେ ପଶିଯିବ। ଜଣେ କହିବେ କୃଷ୍ଣ ତ କାଳୀ ହେଇଛନ୍ତି, ଆମେ କାଳୀ ପୂଜା କଲେ ମୋର ଅସୁବିଧା କ'ଣ ଅଛି, ଆଉ କୃଷ୍ଣ ପୂଜା ହେଲେ ବି କାଳୀ ତ ପୂଜା ହେଇଗଲା, ଜଣେ ଫିଲୋସଫି ଲଗେଇବ ନାଇଁ ଭାଗବତ କି କେଉଁଠି ରଖିଲେ, ଧନବର ନିତ୍ୟାନନ୍ଦ ପତି ମୋର ଗୌର ଚନ୍ଦ୍ର ପ୍ରାଣ ମୋର ଯୁଗନ କି, ସେଥିରେ ପଦ ଅଛି ନା ବିଚାର କରିବା ମାନେ ଭକ୍ତିରସ ଆସ୍ୱାଦନେ ମଧ୍ୟସ୍ଥ ସ୍ତ୍ରୀ ଭାଗବତ ପୁରାଣ, ଭାଗବତଙ୍କୁ ସବଳ ଧରାଯିବ। ଏଇ ଲୀଳା ଏଇ ରହସ୍ୟ ଏଇ ଭକ୍ତିର ଏଇ ଜିନିଷଟା ଭାଗବତ ସହିତ ମିଳୁଛନ୍ତି କି ନାହିଁ, ଆମକୁ ଭକ୍ତିର ବହୁତ ଜିନିଷ ଭଲ ଲାଗେ ଆମ ନିଜକୁ, ମୁଁ ଏମିତି କରିବା ପାଇଁ ଆମର ଠାକୁରଙ୍କର ଇଚ୍ଛା, ମାନେ ସେମିତି କରିପାରିବନି, ତୁମେ କିଛି ବି କରିପାରିବନି, ତୁମେ ଦେଖିବାକୁ ପଡ଼ିବ ଏଇଟା ଭାଗବତ ସିଦ୍ଧାନ୍ତ ହିସାବରେ ମିଶୁଛୁ କି ନାହିଁ। ଆମର ମୁଖ୍ୟ ହେଲା, ଆମର ପରମ୍ପରାର ଶିକ୍ଷା ହେଲା ଭାଗବତ ମଧ୍ୟସ୍ଥ ଶ୍ରୀ ଭାଗବତ ପୁରାଣ, ଯଦି ବିଚାର କରିବା ମାନେ ଭକ୍ତିର ଆସ୍ୱାଦନ, ଯଦି ଭକ୍ତିର ସବୁ ଆସ୍ୱାଦନ ତୁମେ କରିବାକୁ ଚାହୁଁଛ ବିଚାର କରୁଛ ମୁଁ ଭକ୍ତି ପାଇବି, ତାହେଲେ କ'ଣ କରିବାକୁ ପଡ଼ିବ ମଧ୍ୟସ୍ଥ ଶ୍ରୀ ଭାଗବତ ପୁରାଣ। ଭାଗବତ କ'ଣ କହୁଛନ୍ତି, ମୁଁ ଯାହା କରିବା ପାଇଁ ଯାଉଛି ସେଟା ଭାଗବତ ମତ ସହିତ ମିଳୁଛନ୍ତି କି ନା, ଯଦି ନ ମିଳୁଛନ୍ତି ତୁମକୁ ସେଟା ଭଲ ଲାଗିଲେ ସେଟା ଭକ୍ତି ନୁହେଁ, ଇମିଡିଏଟଲି ରିଜେକ୍ଟ କରାଯିବ। ଭାଗବତ କ'ଣ କହିଲେ, ଭଜନ୍ତି ଯଥା ଦେବାନ ଦେବା ଅପି ତଥୈବ ତାନ ଛାଇବ କର୍ମ ସଚିବା ସାଧୁ ଦିନ ବତ୍ସଳା। ଭଗବାନଙ୍କର ପିତା ବସୁଦେବ ନାରଦଙ୍କୁ କହୁଛନ୍ତି, ଦେବତାମାନେ କ'ଣ, ଦେବତାମାନେ ଛାଇବ କର୍ମ ସଚିବା, କର୍ମର ସଚିବ ସେମାନେ, ତୁମେ ଯେମିତି କର୍ମ କରିବ, ତୁମେ ଗୋଟେ ନଡ଼ିଆ ଦେଲେ କ'ଣ ସେ ପାଞ୍ଚଟା ନଡ଼ିଆର ଫଳ ଦେବେ ନା କ'ଣ, ସେଟା କରିବେନି। ସେ ମହାରାଜ କଥା କୁହନ୍ତି, ତୁମେ ଦବ କୋଟିଏ ପାଇବ ଗୋଟିଏ, କିନ୍ତୁ କୃଷ୍ଣଙ୍କୁ ଦବ ଗୋଟିଏ ପାଇବ କୋଟିଏ, ଉଲଟା ତାଙ୍କର ସବୁ ସ୍ୱାନୁଭବ ଅଛି ନା, ସେମାନେ ଭାଗବତ ପ୍ରବଚକ, ଆଉ ତାଙ୍କର ବି ନିଜର କିଛି ଅଛି, ମହାରାଜଙ୍କୁ ଉଦାହରଣ ଦିଅନ୍ତି, ଭଲ ଲାଗେ। ସେତେବେଳେ ମୁଁ ଶୁଣିଥିଲି ସବୁ, ମହାରାଜ କୁହନ୍ତି ଦେଖ ଦେବତାମାନଙ୍କ ପୂଜାର ଫଳଟା କ'ଣ, ଦେବତା ଇନ୍ଦ୍ର, ଇନ୍ଦ୍ରକୁ ପ୍ରତିବର୍ଷ ପୂଜା କରୁଥିଲେ କୋଉମାନେ, ବ୍ରଜବାସୀ, କଂସ କେବେ ବି ପୂଜା କରିନି, ସବୁ ବର୍ଷ ପୂଜା କରୁଥିଲେ ବ୍ରଜବାସୀ, ଗୋଟେ ବର୍ଷ ବନ୍ଦ କରିଦେଲେ, ତାର ଏତେ ବର୍ଷର ପୂଜାର ଫଳ ଦେବତା ତମକୁ ଦେଲେ, କହିଲେ ମାରିବା ଆଙ୍କୁ, ଏହା ଦେବତାଙ୍କର ଦୟା କିରେ, ଏତେ ବର୍ଷ ମୋ ପୂଜାକୁ ପୂଜା କରିଛି, ଆଜି ଗୋଟେ ଦିନ ପୂଜା ନ କରିପାରିଲା, ଏ ବର୍ଷ ଛାଡ଼ିଦେବା, ଆର ବର୍ଷକୁ କହିବା ନ ସ୍ୱପ୍ନ ଦବା ନା, କାହିଁକି ପୂଜା କଲୁନୁ, ଏ ହେଲା ଦେବତାଙ୍କ। ଆଉ କଂସ ବିଲକୁଲ ପୂଜା କରୁନି, ସେ ଆରାମରେ ରହିଛି, ବର୍ଷା କଂସ ରାଜଧାନୀ କହୁନି, ଏ ହେଲା ଦେବତାଙ୍କର କଲ୍ୟାଣ। ସେଥିପାଇଁ ସେ କହିଲେ ଛାୟବ କର୍ମ ସଚିବ ସାଧବ ଦିନବଶ ଛଲା, ଏଠି ଦେବତାଙ୍କୁ ସାଧୁଠୁ ବଡ଼ କଲେ ନାରଦମୁନି, କାହିଁକି ସାଧବ ଦିନବଶ ଛଲା, ସାଧବମାନେ ଦିନବଶ ଛଳ, ଦୁଃଖୀବଶ ଛଳ, ଗୋଟେ ଜୀବକୁ ତାର ଆଉ ଦେଖିବେନି, କର୍ମକୁ ଦେଖିବେନି, କର୍ମ ସଚିବ ସିଏ ନୁହନ୍ତି ସାଧୁମାନେ, ଇଏ କର୍ମ କରିଛି ତାକୁ ଏଇ ଫଳ, ନା 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 ନା, କର୍ମକୁ ଦେଖିବେନି, ଦିନବଶ ଛଳ, ଏ ଜୀବର କେମିତି କଲ୍ୟାଣ ହବ ସେଇଟା କରିଦେବେ ସାଧୁମାନେ, ବିଷୟ ଗୋଟେ ଜୀବର ବିଷୟ କାମନା ପୂର୍ତ୍ତି କରିବା ପାଇଁ ଦେବେନି। ନାରଦମୁନି ନଳକୂପର ମଣିଗ୍ରହକୁ ଦେଖି କଣ କଲେ, ଏଇଟା କ୍ରୋଧ ନୁହେଁ, ବତ୍ସଳ ହେଇଗଲେ, ଆରେ ଏତେ ବଡ କୁବେରଙ୍କର ପୁତ୍ର, ଧନରାଜଙ୍କର ପୁତ୍ର, ଆଜି କଣ କରୁଛନ୍ତି, ଉଲଗ୍ନ ହେଇକି ନାରୀ ମାଂସ ସହିତ ଏମିତି କରୁଛନ୍ତି, ପୁଣି ଦେବରା ଗଙ୍ଗାରେ ସ୍ନାନ କରୁଛନ୍ତି ନା, ଗୋଟେ କଣ କରାଯିବ, କାମଟା ଗୋଟେ ଅନ୍ଧ ଜିନିଷ ନା, ଗଙ୍ଗା ଭଳି ପବିତ୍ର ଭଗବାନଙ୍କର ଚରଣ ଜଳ, କଣ ଲେଖିଲେ, ଚରଣ ସିଦ୍ଧୁ ଦେଖିଆ ଗଙ୍ଗା ସୁଖ ନା ସୀମା ପାଏ। ପୁଣ୍ଡରିକ ବିଦ୍ୟାନିଧି ରାତିରେ ଯାଇ ଗଙ୍ଗା ଦେଖୁଥିଲେ, ଦିନରେ ଗଙ୍ଗା ଦେଖିଲେ ଗଙ୍ଗାରେ କଣ ଦେଖିବେ, କିଏ ଭାସିକି ଯାଉଛି, କିଏ ମଳମୂତ୍ର ତ୍ୟାଗ କରୁଛନ୍ତି, ବା କିଛି ଅପରିଷ୍କାର ଜିନିଷ ଅଛି ଗଙ୍ଗାଙ୍କ ପ୍ରତି, ମୋର ଅପରାଧ ହଉ, ଭକ୍ତିର ଠାକୁର ଚରଣ ସିଧୁ ଦେଖିଆ ଗଙ୍ଗା ସୁଖ ମାନା ସୀମା ପାଏ, ମୋତେ ଆନନ୍ଦ ରହୁ ଗଙ୍ଗାଙ୍କୁ ଦର୍ଶନ କରି। ଆଉ ସେଇ ଗଙ୍ଗାରେ ପୁଣି ଦେବରାଜ କଣ ସରି କୁବେର ରାଜଙ୍କର ପୁତ୍ର ନଳକୁବେର ମଣିଙ୍ଗିବ ଗଙ୍ଗାରେ ପୁଣି ନାରୀମାନଙ୍କ ସହିତ ଉଲଗ୍ନ ହେଇ କ୍ରୀଡ଼ା କରୁଛନ୍ତି, ଦେହ ଆସିଗଲେ ଦେଖିକି ସାଧୁ ଦିନ ବସିଛଳା ନା, ତ ଅଭିଶାପ ଦେଇଥାନ୍ତି, ତୁ ମର ବୋଲି ନହେଲେ ପଳେଇଥାନ୍ତେ, ଯାହା ଯାହା ତାଙ୍କ କରୁଛୁ ନା ଗରମ ହୁଏ ନାଇଁ, ସଙ୍ଗେ ସଙ୍ଗେ ଅଟକେଇଲେ, କହିଲେ ଆଙ୍କର ତ ବହୁତ ବଡ଼ ଅସୁବିଧା ହବ ଜୀବନରେ, ତାଙ୍କୁ କୃଷ୍ଣଙ୍କୁ ମୁଁ ଦେଇଦେବି ଦିନ ବସିଛଳ, ସାଧୁମାନେ ଦିନ ବସିଛଳ, ଏଇ କଥା ମଣିଆ ପଳେଇ ଆସିଲା ଆଜିକାଇ ମୁଣ୍ଡ ପଡ଼ିବ ରାଧାଣୀ କଥା, ଯେ ଜୀବର ମଙ୍ଗଳ କେଉଁଥି ରହିବେ, ଏଇଠି ପଏଣ୍ଟଟା ଆସିଥିଲା, ଏଇଥିରୁ ଆଣି ପଳେଇ ଆସିଥିଲି, ଜୀବର ମଙ୍ଗଳ ଦେବାଦେବୀ ବି ଜାଣିପାରନ୍ତିନି, ଦେବାଦେବୀ ମାନଙ୍କର ମୁଣ୍ଡ ପିଟି କାନ୍ଦିଲେ ସେ ଦେଇଦେବେ ବିଷୟ, କିନ୍ତୁ ସାଧୁ ଦେବେନି, ସାଧୁ କୃଷ୍ଣ ଦେବେନି କି କୃଷ୍ଣ ଭକ୍ତ ଦେବେନି, କେମିତି ଦେବେନି, ତାର ସିଦ୍ଧାନ୍ତଟାକୁ ଚୈତନ୍ୟ ଚତମନ୍ତ୍ର ଲଗେଇବାକୁ ପଡ଼େ, ମହାପ୍ରଭୁ ସନାତନ ଗୋସ୍ୱାମୀ କହୁଛନ୍ତି ନା, ଆମି ବିଜ୍ଞ ଏ ମୂର୍ଖ ବିଷୟ କର୍ଣ୍ଣ ଦିବସ ଚରଣାମୃତ ଦିଆ ବିଷୟ ଭୁଲାଏବ, ଇଏ କଣ ଆରମ୍ଭଟା ରହିଛି ନା, ବିଷୟ ଛାଡ଼ି ଅମୃତ ଛାଡ଼ି ବିଷ ମାଗେ ଏଇ ବଡ଼ ମୂର୍ଖ, ମହାପ୍ରଭୁ କୃଷ୍ଣ ଚିନ୍ତା କରୁଛନ୍ତି, ଇଏ ମୋତେ ଅମୃତ ଛାଡ଼ିକି ମୋ ଚରଣ କମଳକୁ ଛାଡ଼ିକି ବିଷୟ ମାଗୁଛି, ମୋତେ ଗୋଟେ ଭଲ ଧନ ଦିଅ, ମୋତେ ଧନ ଟିକେ ଦିଅ, ସ୍ତ୍ରୀ ଦିଅ, ପୁତ୍ର ଦିଅ, କନ୍ୟା ଦିଅ, ମାଗୁଛି, ଭଗବାନ କଣ କରିବେ ନା, ସ୍ୱଚରଣାମୃତ ଦିଆ ବିଷୟ ଭୁଲାଏ, ମୁଁ ଅଜ୍ଞ ନୁହେଁ, ସିଏ ଅଜ୍ଞ ମୋତେ ମାଗୁଛି, ସିଏ ମାଗିଲେ ମୁଁ ଦେଇଦେବି, ଦେବତା ଆଉ ଭଗବାନଙ୍କ ଭିତରେ ଏତିକି ହେଲା ଡିଫରେନ୍ସ, ଭଗବାନ ବିଚାର କରିକି ଦେବେ, ଏମିତି ଦେବେନି ସାଙ୍ଗେ ସାଙ୍ଗେ, ତୁମେ ମାଗିଲେ ବି ଦେବେନି, ଗୋଟେ ଭକ୍ତ ବହୁତ ଡିଜାୟର କରୁଛି, ମୋର ଏଟା କାହିଁ ମିଳୁନି, ମୋର ଘର ଘର ଘଣ୍ଟା ହେଇଗଲେ, ମୋର ଗାଡ଼ି ହେଇଗଲେ, ମୋର ଟଙ୍କା ହେଇଗଲେ, ମୁଁ ଠାକୁର ଡାକିବି, ଭଗବାନ ଜାଣିଛନ୍ତି, ଭଗବାନ ଅଜ୍ଞ ନୁହନ୍ତି, ତୁମେ ଗାଡ଼ି ହେଇଗଲେ ଘର ହେଇଗଲେ ତୁମେ ତା ପ୍ରତି ଆସକ୍ତି ହେଇଯିବ, ସେ କିଛି କାମନା ପୂର୍ତ୍ତି କରିବେନି, ଭଗବାନ ବହୁତ ବିଚାର କରି କରିବେ, ଆମେ ଆମେ ବିଜ୍ଞ ଏ ମୂର୍ଖ ବିଷୟ କେନ ଦିବ, ମୁଁ ବିଜ୍ଞ ଏ ମୂର୍ଖ ମାଗିଲା ବୋଲି ତାକୁ ଦେଇଦେବି ବିଷୟ, ସ୍ୱଚରଣାମୃତ ଦିଆ ବିଷୟ ଭୁଲା, କିନ୍ତୁ ଗୋଟିଏ କଥା ମନେ ରଖିବାକୁ ପଡିବ, ସିଦ୍ଧାନ୍ତଟା ଏଠି ରହିଛି, ଗୋଟେ ଭକ୍ତ ଯଦି ମାଗୁଛି ତାକୁ ଭଗବାନ ଦେବେନି, ତାହେଲେ ଭକ୍ତ ଭୋଜନ କରିବେ କି, ଭକ୍ତ ଯେତେବେଳେ ମାଗୁଛି ମନେ ରଖିବାକୁ ପଡିବ, ସେ ଏକ୍ସଟ୍ରା ମାଗୁଛି କି, ଭକ୍ତର କେବେ ଅଭାବ ହବନି, ଭୋଜନ କରିଛି ମାନେ ତାର କେବେ ଅଭାବ ହବନି, ଭୋଜନ ପାଇଁ ଯାହା ଦରକାର କୌଣସି ଭକ୍ତର ଅଭାବ ନାହିଁ, କିଏ କୁହନ୍ତି ଦେଖିବା ମୋର ମୁଁ ଷୋଳମାଳା ଜପ କରୁଛି ମୋର ଭୋଜନ ପାଇଁ ନାହିଁ, ଖାଇବାକୁ ନାହିଁ, ଘର ନାହିଁ, ଭୋଜନ ପାଇଁ ଯାହା ଭଗବାନ ଦେଇଦେଉଛନ୍ତି, ଆମର ଭୋଗ ପାଇଁ ଆମେ ମାଗୁଛେ ସେଇଟା ଭଗବାନ ଦେବେନି, ଯଦି ତୁମେ ଜବରଦସ୍ତି ମାଗିବ ସ୍ୱଚରଣ ଅମୃତ, ଯେମିତି ଧ୍ରୁବ ମହାରାଜ ଭଗବାନଙ୍କୁ ଦର୍ଶନ କରିଦେଲେ ନା, ପୁରା ଉଲଟା ହେଇଗଲା ସବୁ, ସ୍ୱଚରଣ ଅମୃତ ଦେଇଦେବେ, ତେଣୁ ଏହାକୁ ତ ବୁଝିବା ସମସ୍ତଙ୍କ ପାଇଁ ସମାନ ନୁହେଁ ନା, ଭକ୍ତି ଏତେ ସୁନ୍ଦର ପରମ୍ପରା ଆମର, ଭଗବାନ ଅର୍ଜୁନ ସେ କଥା କହୁଛନ୍ତି ନା, ତୁମେ ଯେଉଁ ମଙ୍ଗଳ ଭାବି ଦେଉଛ, ତୁମେ ପ୍ରଥମ ଅଧ୍ୟାୟରେ ମତେ ବଡ଼ ଯୁକ୍ତି କରି କହିଛ ମୋ ଯୁଦ୍ଧରେ ମଙ୍ଗଳ ନାହିଁ, ନାଇଁ ଜୀବ ମତା ମଙ୍ଗଳ ଜାଣନ୍ତି, ଦେବାଦେବୀମାନେ ଜାଣନ୍ତିନି ଆଉ, ଜୀବର କେଉଁଥିରେ ମଙ୍ଗଳ ହବ, କେବଳ କୃଷ୍ଣ ହିଁ ଜାଣନ୍ତି। ସେଥିପାଇଁ ବହୁତ ଦୀର୍ଘ ଗୋଟେ ପ୍ରତୀକ୍ଷାରେ ରହିବାକୁ ପଡେ ଚାତକ ଭଳି, କଣ କୃଷ୍ଣ ମୋ ପାଇଁ ଯୋଜନା କରିଛନ୍ତି, ଅପେକ୍ଷା କରି ରହିବାକୁ ପଡିବ। ଅଧୈର୍ଯ୍ୟରେ ତୁମେ କୌଣସି କାର୍ଯ୍ୟ କରିପାରିବ ନାହିଁ, ଭକ୍ତିରେ ସକ୍ସେସ ପାଇପାରିବନି, ଧୈର୍ଯ୍ୟ ରଖିବାକୁ ପଡିବ। ଧୈର୍ଯ୍ୟ ଯଦି ଶିଖିବ ସଂସାରରେ, ଜଣେ ସ୍ତ୍ରୀ କତୁରୁ ଶିଖିବ, ଶବରୀ କତୁରୁ ଶିଖିବ, ଯେ କୃଷ୍ଣଙ୍କ ପାଇବା ଧୈର୍ଯ୍ୟ ଦରକାର, ଭଗବାନଙ୍କ ପାଇବା ଧୈର୍ଯ୍ୟ ଯଦି କିଏ ଅଛି, ଆଉ ଗୁରୁଙ୍କ ବାକ୍ୟରେ ବିଶ୍ୱାସ ଅଛି, ପଳାଅ ରାମାୟଣର ଜଣଙ୍କ କତୁରୁ ଶିଖ। ସେ ଯୁବତୀରୁ ଧୈର୍ଯ୍ୟ ରଖିଥିଲେ, ଯୁବତୀ ବୟସରେ ଯେଉଁ, ଆଉ ବିବାହ ଦିନରୁ ଘରକୁ ଯାଇଥିଲେ, ଘର ଛାଡ଼ିଥିଲେ, ପୁଣି କଣ ଥିଲେ, ବ୍ରାହ୍ମଣ ନଥିଲେ, କେଉଁ ବ୍ରାହ୍ମଣୀ ଘର, ବ୍ରାହ୍ମଣ ଘର ଝିଅ, ସେ ବ୍ରାହ୍ମଣୀ ନଥିଲେ, ଶବରୀ ଥିଲେ। ଆଉ ତାଙ୍କର ଜାତିରେ କଣ ସ୍ୱଭାବ, ଯଦି ଆମେ ଦେଖିବା ବଂଶ ହିସାବରେ କେଉଁ ଗୁଣର ପ୍ରାଧାନ୍ୟ, ତାହେଲେ ଶରୀରର କେଉଁ କାମନା କେମିତି ଥିବା କଥା, କିନ୍ତୁ ଆଜି ଜୀବ ଦୟା, ଗୋଟେ ଜୀବ ପ୍ରତି ଏମିତି ମହତ୍ ଦୃଷ୍ଟି ଆସିଗଲା, ରାମଜୀ ତାଙ୍କୁ ନେଇକି କେତେ ବଡ଼ ସକ୍ସେସ ଦେଇଦେଲେ। ଯୁବତୀ ବୟସରୁ ଗୁରୁଙ୍କର ବାକ୍ୟକୁ ସେ ବିଶ୍ୱାସ କରିଦେଲେ, ଗୁରୁ କହିଛନ୍ତି ନା, ମତଙ୍ଗ ଋଷି କହିଛନ୍ତି ନା, କିଏ ଆସିବେ, ରାମଜୀ ଆସିବେ, ଆଉ ତୁମେ ରାମଜୀଙ୍କୁ କହିଦେବ ସମ୍ବାଦ, ରହୁଛନ୍ତି କିଏ, ସୁଗ୍ରୀବ ଏଠି ରହୁଛନ୍ତି, ସୁଗ୍ରୀବ ସାଙ୍ଗରେ ମୈତ୍ର ବସେଇବେ, କହିଦେବ ରାମକୁ ହିଁ ସମ୍ବାଦ ଦେବା ପାଇଁ ସେ ରହିଛନ୍ତି। ଆଉ ଗୁରୁ ବାକ୍ୟରେ କେତେ ଗୋଟେ ବିଶ୍ୱାସ, ଡେଲି ତାଙ୍କର ଭାବନ୍ତି ଆଜି କୃଷ୍ଣ ଆସିବେ। ଆମର ପେଶିବି ଯିବି ନା, ଆମେ ହେଲା ହେଉନି ମାନେ ଆମେ ଭାଙ୍ଗି ପଡୁଛେ, ନାଇଁ ନାଇଁ ନାଇଁ, ଧୈର୍ଯ୍ୟ ତୁମେ ଧୈର୍ଯ୍ୟ ରଖିବାକୁ ପଡିବ। ଆଜି ଶିଖିବା କତୁରୁ ଶିଖ, ଯୁବତୀରୁ ସେ ବୁଢ଼ୀ ହେଇଗଲେ, ଆଉ ବୁଢ଼ୀ ମାନେ ମୃତ୍ୟୁ ମୃତ୍ୟୁ ଦିନ ହିଁ ରାମ ପହଞ୍ଚନ୍ତି କହିବାକୁ ଗଲେ, ରାମଜୀଙ୍କ ଚରଣର ସବୁକିଛି ଦେଇଦେଇକି ସାଙ୍ଗେ ସାଙ୍ଗେ ସର ଛାଡ଼ିଲେ। ଏଇଟା ଛୋଟ କାମ, ସେମାନେ କହିଲେ ଉତ୍ସାହ ନିଶ୍ଚାତ ଧରିଆ, ଥାର୍ଡ ଷ୍ଟେପ୍, ତୁମେ ଫାର୍ଷ୍ଟ ଷ୍ଟେପ୍ରେ ଭାଙ୍ଗି ହେଉଛି, ଆଉ ଥାର୍ଡ ଷ୍ଟେପ୍ ତୁମେ ଯିବ କେମିତି। ଉତ୍ସାହ, ସବୁବେଳେ ଭକ୍ତିର ଉତ୍ସାହ ରଖିବାକୁ ପଡିବ, କାରଣ ଶରୀର ଅଛି, ଇନ୍ଦ୍ରିୟ ଅଛି, ପ୍ରତିକୂଳ ଭାବନା ଆସିବ, ମାନ ଅପମାନ ଆସିବ, ଭକ୍ତଙ୍କ ସାଙ୍ଗରେ ଡିସଏଗ୍ରିମେଣ୍ଟ ହେଇଯିବ, ଉତ୍ସାହ ରଖିବାକୁ ପଡିବ। ଉତ୍ସାହ କେମିତି ରଖିବାକୁ ପଡିବ, ଭକ୍ତ ସଙ୍ଗରେ, ଭକ୍ତ ସଙ୍ଗ ତୁମେ ତୁମେ ଉତ୍ସାହ ରହିବନି, ଭାଙ୍ଗିଯିବ। ତୁମେ କେତେ ତୁମେ ଭାବେ ମୁଁ ଘରେ ରହିବି ଭୋଜନ କରିବି, ନାଇଁ କ୍ୟାଣ୍ଟ ଡୁଇଟ୍, କ୍ୟାଣ୍ଟ ତୁମେ କରିପାରିବନି। ଏକାକି ଆମର ନାଇଁ, ମହାପ୍ରଭୁ କେବେ ଏକାକି ନୁହନ୍ତି, ଗୁରୁଦେବ କୁହନ୍ତି, ମହାପ୍ରଭୁ କେବେ ଗୋଟେ ଏକାକି ଫଟୋ ଦେଖିପାରିବେନି, ଯେତେବେଳେ ସେ ଏକାକି ବସି ତାଙ୍କ ପଛରେ ଭକ୍ତ ଖୋଜୁଥିବେ କୋଉଠି ଅଛନ୍ତି। କଳିଯୁଗରେ ଏକାକି କିଛି ନାହିଁ, ଏକାକି ଯିଏ ଆମ ସେ ମନ ସାଙ୍ଗରେ ଅଛି, ଆଉ ମନ ହେଉଛି ପାଗଳ ଆଉ ଦୁଷ୍ଟ, ଭକ୍ତ ସଙ୍ଗ ଆଜି ସବୁବେଳେ ଭକ୍ତ ସଙ୍ଗ ନ କରିପାରେ, ସେ ଗୁରୁ ବୈଷ୍ଣବଙ୍କର ଆଦେଶକୁ ସବୁବେଳେ କଥା ଶ୍ରବଣ କରିବ, ଗୁରୁଙ୍କୁ ପ୍ରାର୍ଥନା କରିବ, ମାନସିକ ସଙ୍ଗ କରିବ, ନହେଲେ ସେ କରିବନି। ସଙ୍ଗରେ ଉତ୍ସାହ ରହେ, ଆଉ ନିଶ୍ଚୟ ଆସେ ସଙ୍ଗ, ଆମେ କଲେ ଆମର ଏନ୍ଥୁଜିଆଜି ମୁଡ୍ ଯୋଉଟା ଆସିବ, ଉତ୍ସାହଟା ଆସିବ, ନିଶ୍ଚୟତା କେମିତି ଆସିବ, ମାନେ ଉତ୍ସାହବଶତଃ ଗୁରୁ ବୈଷ୍ଣବଙ୍କର ଆଦେଶକୁ ପାଳନ କରିକି ଆମେ ଗଲେ ସେ କୃପାଟା ପାଇଲେ ଆମର ନିଶ୍ଚୟାତ୍ମକ ବୁଦ୍ଧି ଆସିବ। ଆମେ ଗୋଟେ କାର୍ଯ୍ୟଟା କଲେ ତାର ସଫଳତା କିଛି ପାଇଗଲା ପରେ କ'ଣ ହେଉଛି, ପ୍ରେରଣା ଆସିବ। ଆଉ ତୁମେ ତ ଉତ୍ସାହ ନାହିଁ, ତୁମେ ତ ଆଗେ ଗୋଟେ ନିରୁତ୍ସାହରେ କାମଟା କରୁଛ ନା, ସେଟା ତ ଗୁରୁ ବୈଷ୍ଣବ ପାଖରେ ପହଞ୍ଚି ପାରୁନି, ଠେଲି ପେଲେଇକି ଓଡ଼ିଆ ଗୋଟେ ନାହିଁ, ସେ ଠେଲି ପେଲେଇ କାମଟା କରୁଛି, ଶ୍ରଦ୍ଧା ନାହିଁ, ଉତ୍ସାହରେ ନିଶ୍ଚୟତା ଆସେ। ତୁମେ ସେ ଜିନିଷଟା କର, ଭଗବାନ କାଠ ପାଷାଣ ନୁହନ୍ତି, ସେ ପରମାତ୍ମାର ତୁମ ହୃଦୟ ଭିତରେ ରହିଛି, ସେ ଦେଖିବେ ଏଇ ଉତ୍ସାହ ବଶତଃ ସବୁ କିଛି କରୁଛି ନା, ସାଙ୍ଗେ ସାଙ୍ଗେ ତାକୁ କୋପରେଟ କରିବେ। କୋପରେସନ ସଂସାର ଯେତେ ଆବଶ୍ୟକ ନାହିଁ, କୋପରେସନ ପରମାତ୍ମାଙ୍କ ବହୁତ ଆବଶ୍ୟକ। ମନୁଷ୍ୟମାନେ ସଂସାର କୋପରେସନ ଦରକାର ନାହିଁ ତାଙ୍କ ପାଖରେ, ଯେ ତୁମମାନଙ୍କର ସବୁ ଦରକାର, କିଏ ରୋଷେଇ କରିବି, ଦେବ କ'ଣ କରିବି, ଖାଇବି, ଯିବି, ରହିବି, ତୁମେ ଏଇ ରାତିରେ ମୁଁ ବାହାର କରିଦେବି, ମୁଁ ଏଠୁ ପଳ, ତା ଚିନ୍ତା କରୁଛ କେଉଁଠି ଯାଇକି ରହିବି, ଆରେ ଗୋଟେ ବସଷ୍ଟାଣ୍ଡ ପାଖରେ ବସି, ଯେଉଁଠି ଲାଇଟ୍ ଥିବ ସେ ଦୋକାନ ପାଖରେ ବସିଯିବା, ରାତି ମାନେ ରାତି କଟିଯିବ, କ'ଣ ଅସୁବିଧା। ଆମର କୋପରେସନ ସବୁବେଳେ ଆମେ ଆଉଟୱାର୍ଡ କୋପରେସନ ଚାହୁଁଛେ, ମୋତେ କିଏ ଗୋଟେ ସାହାଯ୍ୟ କରିବ, ଆମେ ଯେହେତୁ ସର୍ବଚେତନାର ଅଛେ ଏଇଟା ଚିନ୍ତା କରୁଛେ, କିନ୍ତୁ ରିଅଲ କୋପରେସନ ହେଉଛି ଭିତରୁ ଆସିବ। ସେଥିପାଇଁ ମନୁଷ୍ୟମାନେ ବଣରେ ରହୁଥିଲେ, ବାଘ ନଥିଲା, ହାତୀ ନଥିଲା, ସିଜନାଲ ଫଳ ସବୁବେଳେ, ଯେଉଁ ଫଳ ମନୁଷ୍ୟମାନଙ୍କୁ ଭଲ ଲାଗେ ସେଟା କ'ଣ, ଆପେଲ ଥିଲା କି ଅଙ୍ଗୁର ଥିଲା କି ଜଙ୍ଗଲରେ, ଏ କ'ଣ ସୀତା ମା ଆତ ଖାଉଥିଲେ ତାକୁ ସୀତା ଫଳ କୁହନ୍ତି ବା, ବଣ ଯେତେ ଦିନ ଥିଲେ କ'ଣ ସେ ଗୋଟେ ଫଳ ମିଳୁଥିଲା। କୋପରେସନ ପରମାତ୍ମାଙ୍କ କତୁରୁ ମିଳେ, ସମସ୍ତ ଭକ୍ତ ପରମାତ୍ମା ସେ କୃଷ୍ଣ ବୁଝ, ଜଗତର କାହା ପରେ ଏତେ ଆଶା କରନି, ସବୁବେଳେ ଚେଷ୍ଟା କର ମୁଁ କିଭଳି କୃଷ୍ଣଙ୍କ ପାଖରେ ଶରଣ ଯିବି, ଗୁରୁ କୃଷ୍ଣ ପାଖରେ ଶରଣ ଯିବି, ଆଉ ତାଙ୍କ ପାଖରୁ ଯେଉଁ କୋପରେସନ ଆସିବ ସମସ୍ତଙ୍କୁ ଡିଫିଟ୍ କରି ପଳେଇଯିବ। 70 ବର୍ଷ ବୟସରେ ପ୍ରଭୁପାଦ ଯେଉଁ ଯାଇଥିଲେ ତାଙ୍କୁ କିଏ ଅପରେସନ୍ କରୁଥିଲା? ଗୋଟେ କଲଚରାଲ ଡିଫରେନ୍ସ, ଆଉ କ'ଣ ସୋସିଆଲ ଡିଫରେନ୍ସ, ଗୋଟେ ସଂସ୍କୃତିର ଡିଫରେନ୍ସ ଥିଲା ନା ଆଉ ସୋସିଆଲ ଡିଫରେନ୍ସ, ସାମାଜିକ, ଆମେ ପ୍ୟାଣ୍ଟ ପିନ୍ଧିବାକୁ ସିଏ ଆମେ ବାଥରୁମ୍ ଯିବା ଶୌଚ ହେଇକି ଆସିବା, ତାଙ୍କର କିଛି ନାହିଁ, ଗାଧାଗାଧି କରିବେନି, ସେହାଟେ ମାରିଦେବେ, ସେଥିରେ ପ୍ରଭୁପାଦ ତାଙ୍କୁ ରୋଷେଇ କରି ଖାଇବାକୁ ଦେଉଥିଲେ, ତାଙ୍କ ଭକ୍ତ ଦୃଷ୍ଟିରେ ଦେଖୁଥିଲେ। ସୋସିଆଲ ଡିଫରେନ୍ସ ଥିଲା, କଲଚରାଲ ଡିଫରେନ୍ସ ଥିଲା, ଆଉ ଲାଙ୍ଗୁଏଜ ଡିଫରେନ୍ସ ଥିଲା, ଆଉ ଏଜ୍ ଡିଫରେନ୍ସ ଥିଲା। ଜଣେ ଜଣେ ନବଯୁବକମାନଙ୍କୁ ଜଣେ ବୃଦ୍ଧ ଆଜି ଗାଇଡ୍ କରୁଛନ୍ତି, ଇମ୍ପସିବୁଲ, ଇମ୍ପସିବୁଲ, ନୋ ୱାନ୍ ଲାଇକ୍ ଓଲ୍ଡ ମ୍ୟାନ୍। ଓ ବିଶେଷ କରି ୱେଷ୍ଟରେ ବୃଦ୍ଧ ଲୋକ ହିଁ ଭଲ ପାଆନ୍ତିନି, ସେଥିପାଇଁ ସେମାନେ ପଇସା ରଖିଦିଅନ୍ତି। ତା ପ୍ରତ୍ୟେକ ଗାଁ ମାନଙ୍କରେ ରହିଛି, ମୁଁ ସବୁ ଯାଇଛି ଭିଲେଜ୍ ମାନଙ୍କୁ, ଭିଲେଜ୍ ଏରିଆରେ ଯେଉଁ ଡିପୁଟି ମାନେ ରହିଛନ୍ତି, ଫ୍ରାନ୍ସ ଗୋଟେ ଭିଲେଜ୍କୁ ଯାଇଥିଲି, ତାଙ୍କ ଗାଁ ମାନଙ୍କର ହସ୍ପିଟାଲ ଅଛି। ସେ ଝିଅ କ'ଣ କରିବ, ବାପା ମା ରୋଗୀ ହେଇଯିବ, ତାକୁ ନେଇ ସେ ଗାଁରେ ଭର୍ତ୍ତି କରିଦେବ, ବାପା ମାଙ୍କୁ ଖାଲି ଯିବ ଦେଖିଦେଇକି ପଳେଇ ଆସିବ, ପେମେଣ୍ଟ କରିଦେବ, ସେଇଠି ଖାଇବା, ସେଇଠି ତାଙ୍କ ନର୍ସ ସବୁ ସେଇଠି, ଏ ଖାଲି ଯିବ ଦେଖିଦେଇକି ପଳେଇ ଆସିଥିବ, କୋଉ ସାତ ଦିନରେ ଥରେ ପୁଣି ସେଠି କେହି ଭଲ ପାଆନ୍ତିନି ବୃଦ୍ଧ ଲୋକମାନଙ୍କୁ। ଆଉ ସେମାନେ ସବୁ ୟଙ୍ଗ ହିପି, କିନ୍ତୁ କୃଷ୍ଣଙ୍କୁ ପ୍ରଶ୍ନ କରୁଛନ୍ତି, ଗୁରୁ କୃଷ୍ଣ ପ୍ରଭୁପାଦଙ୍କୁ ପ୍ରଶ୍ନ କରୁଛନ୍ତି, ଦେଖ ସେମାନେ ଆଟ୍ରାକ୍ଟ ହେଇକି ଆସିଲେ। ଆଉ ପ୍ରଭୁପାଦ ସେମାନେ ଯେଉଁ ଚାଷ୍ଟାଜମେଣ୍ଟ କରୁଛନ୍ତି, ସେମାନେ ପ୍ରଭୁପାଦଙ୍କୁ ଏମିତି ଭଲ ପାଉଥିଲେ, ଆଉ ଏମିତି ତାଙ୍କ ଥର ସ୍ପିରିଟ୍ ଥିଲା, ଗୋଟେ ଚୁମ୍ବକୀୟ ଶକ୍ତି ଥିଲା ଭଗବାନଙ୍କ ଶକ୍ତି। ମୁଁ ଏଇ କଥାରେ କହୁଛି, ଜୀବନରେ ଆମେ ସବୁକିଛି ଆଶା କରୁଛେ, ଆମକୁ ଧନ ମିଳୁ, ଆମକୁ ମନ୍ଦିରର କୋପରେସନ ମିଳୁ, ସବୁକିଛି ମ୍ୟାନେଜମେଣ୍ଟର କୋପରେସନ ମିଳୁ, ଠିକ। ଯଦି କୃଷ୍ଣ ତୁମକୁ କୋପରେସନ କରିବେ, ତୁମେ ଜଙ୍ଗଲରୁ ତୁମ ପାଖକୁ ଲୋକ ଆସିବେ, ତୁମକୁ କୋପରେସନ ମିଳିବ। ଜୀବନରେ ସବୁ ତୁମେ ଜାଣିଛ, ତୁମ ପାଖରେ ସବୁ ଅସ୍ତ୍ର ଅଛି, କିନ୍ତୁ କେତେଟା ଅସ୍ତ୍ର ନାହିଁ ଯେଉଁ ଜଣେ ଫେରିକି ପଳା। ଆମେ ବହୁତ ଆଶା କରୁଛେ, ଇସ୍କନ ଲା ଏଇଟା ହେଲାନି, ମୋତେ ମୁଁ ଏତେ ବର୍ଷର ଭକ୍ତ, ମୋତେ ଏଇଟା ଦେଖିଆ ଦେଲାନି। ବହୁତ ଲୋକ ଆମେ ସେ ମ୍ୟାନେଜମେଣ୍ଟରୁ ଜାଣିଛୁ ନା, ସେମାନେ ଏହା କରୁ, ଆରେ ବାବା କି ତୁମକୁ ଅପରେସନ କରିବ? ଆଜି ଯେଉଁମାନେ ପ୍ରଭୁପାଦଙ୍କର ମହାରାଜ ମାନେ, ଯେଉଁମାନେ ପ୍ରଭୁପାଦଙ୍କ ଶିଷ୍ୟମାନେ ଯେଉଁ ସବୁ ବିଦେଶରେ ପଢୁଥିଲେ, ପୂଜ୍ୟପାଦ ଗୋପାଳ କୃଷ୍ଣ ମହାରାଜ ହୁଅନ୍ତୁ, ଆମର ପୂଜ୍ୟପାଦ ସୁପକ ସ୍ୱାମୀ ମହାରାଜ ହୁଅନ୍ତୁ, ପୂଜ୍ୟ ଲୋକନାଥ ମହାରାଜ, ଯେଉଁମାନେ ସବୁ ପ୍ରଭୁପାଦ ଶିଷ୍ୟମାନେ, ଶ୍ରୀପାଦ ମହାରାଜ ଚାଲିଗଲେଣି, ଯେଉଁମାନେ ସବୁ ଥିଲେ, ସେମାନେ ସବୁ ବିଦେଶରେ ପାଠ ପଢୁଥିଲେ, ସେମାନେ ପ୍ରଭୁପାଦଙ୍କୁ ଭିକାରୀ ବନାଇ ଦେଲେ। ସେମାନେ ତାଙ୍କର ସୋସିଆଲ ଫଙ୍କସନ ଦେଖିଥିଲେ କି ଆମ ଭବିଷ୍ୟତ କ'ଣ ହେବ ବୋଲି, ତାଙ୍କୁ ଆଜି ତାଙ୍କୁ ଆଜି କାହିଁକି ସବୁ ପୋଜିସନ ମିଳିଲା, ତାଙ୍କୁ କିଏ କୋପରେସନ କଲା? ସେ କ'ଣ ସନ୍ନ୍ୟାସୀ ହେବି ବୋଲି, ମୁଁ ଭବିଷ୍ୟତରେ ଗୁରୁ ହେବି, ମୋତେ ଗୋଟେ ମଠର ମହନ୍ତ ହେବି, ଏହା ଭାବି ଚାକିରି ଛାଡ଼ିଥିଲେ କି? ତାଙ୍କ ପାଇଁ ବ୍ୟବସ୍ଥା କିଛି ଥିଲା କି? ତୁମମାନଙ୍କ ପାଇଁ ବ୍ୟବସ୍ଥା ଅଛି, ତୁମେ ଯେତେବେଳେ ବର୍ତ୍ତମାନ ଇସ୍କନ ଯିଏ ଆସୁଛି, ଇସ୍କନ ଜଏନ କରୁଛି, ସେ ଦେଖି ଚାହିଁକି ଆସୁଛି ନା କହିକି ପଶି ଯାଉଛି? ଆମେ ଆମେ ଯେମିତି ପଶି ଯାଇଥିଲୁ, ଆମେ କୁଆଡ଼େ ଘରେ ଚାଲୁଥିଲୁ, ଆମେ ଜାଣିନଥିଲୁ କୋଉଠି ରହିବୁ। ତୁମର ସବୁ ଦେଖି ଆଗେ ଯାଇକି ଦେଖିବେ, ଖବର ନେବେ, ଏଇ ପ୍ରଭୁଙ୍କୁ ପଚାରିବେ କୋଉ ମଠରେ ଅଛି, କୋଉଠି ଭଲ ଅଛି, ବୁଝି ଦେଖି ସେ କି ପୋଷୁଛ ନା? ଆଉ ପୋଜିସନ ବି ଦେଖୁଛ, ମୋ ପୋଷଣ କେମିତି, ମୁଁ ଗଲେ କ'ଣ ସେବାଟା କରିବି, ମୁଁ କେମିତି ବଞ୍ଚିବି, ସେମାନେ ତ ପୋଷଣ ଦେଖିନାହାନ୍ତି। ଏଇ କଥାରେ ମୁଁ କହୁଛି, କୋପରେସନ କିଏ କରିପାରିବେ? କୃଷ୍ଣ କରିପାରିବେ। ଏଇଟା ଅର୍ଜୁନଙ୍କର ଏଇଟା ମିସ୍ଅଣ୍ଡରଷ୍ଟାଣ୍ଡିଂ ନା, ସମାଜ କୋପରେସନ କେବେ ଆଶା କରୁନା, ସେଇଟା ରହୁଛି ତ ଭଲ। ଯଦି ଭଗବାନ କୃଷ୍ଣଙ୍କ ଦ୍ୱାରା, ଆମେ ତ ସାମାଜିକ ପ୍ରାଣୀ ନା, ଆମେ କାହାକୁ ସାହାଯ୍ୟ କରିବାକୁ ପଡ଼ିବ କି ଆମକୁ ସାହାଯ୍ୟ କରିବାକୁ ପଡ଼ିବ, କିନ୍ତୁ କେତେ ଦିନ ସେଇଟା ରହିବ? ନିଶ୍ଚିତ ଆମେ ଫେଡ଼ପ୍ ହେଇଯାଏ ସେ ସିଷ୍ଟମରେ, କିଏ ଆମକୁ ଗୋଟେ ଧକ୍କା ଦେଇଦେବ? ଆମର ସବୁବେଳେ ଡିପେଣ୍ଡାନ୍ସଟା ବଢ଼ିବା ଦରକାର। କ'ଣ ନିର୍ଭରତା କାହା ଉପରେ? ଗୁରୁଙ୍କ ଆଉ କୃଷ୍ଣଙ୍କ ଉପରେ, ଗୁରୁ କୃଷ୍ଣଙ୍କ ଉପରେ। କୃଷ୍ଣ ଉପରେ ଡାଡ଼ ଯାଇପାରିବନି ତୁମେ, ଗୁରୁ କୃଷ୍ଣଙ୍କ ଉପରେ। ଆମର ସବୁବେଳେ ଗୁରୁ ଗୌରାଙ୍ଗ, ଗୁରୁ କୃଷ୍ଣ ସେବା, ଏଇଟା ଏ ଟର୍ମ କେଉଁଠି ଛଡ଼ା ହୋଇପାରିବନି। ତାଙ୍କର କୃଷ୍ଣ ଉତ୍ତର ଭାରତରେ ସେ ରାଧେ କହିବେ, କୃଷ୍ଣ କହିବେ, ନୁ ୱି କ୍ୟାନ୍ ଦ୍ୟାଟ୍, ଆମେ କହିପାରିବୁନୁ। ଆମର ନଥାଉ ବରଂ ସେ ଭକ୍ତି, ଆମେ ଗୁରୁ କୃଷ୍ଣ କହିବୁ, କାହିଁକି ଆମର ପରମ୍ପରାର ମର୍ଯ୍ୟାଦା। ଗୁରୁ ଗୌରାଙ୍ଗ କହିବୁ, ଗୁରୁଦେବ କହିବୁ, କୃଷ୍ଣ ଆଗେ କହିବୁନୁ, କାହିଁକି କୃଷ୍ଣ ତୋର ଖୁସି ହେବେନି? କୃଷ୍ଣ ଜଗତର ଜଣେଇଛି କିଏ? ତାଙ୍କର ପୋଜିସନ ଟିକେ ମିନିମାଇଜ୍ କଲେ କୃଷ୍ଣ ନଟଲରେ, କୃଷ୍ଣ ସବୁ ସହାୟ କରିବା ମନେ ରଖ, କିନ୍ତୁ ଭକ୍ତର ସ୍ଥିତିକୁ ଯେତେବେଳେ ତୁମେ ତାଙ୍କ ସ୍ଥିତିକୁ ତୁମେ କମେଇ ଦେଖିଛି, ଅସୁବିଧା ନାହିଁ। ଆରେ ଅସୁର ତାଙ୍କ ଗାଳି ଗୋଲଜ କରୁଥିଲା, ସେ ସହିଯାଉଥିଲେ, କିନ୍ତୁ କୃଷ୍ଣ ଗୋଟିଏ ଜିନିଷ କେବେ ଟଲରେଟ୍ କରିବେନି, ଯେତେବେଳେ ତାଙ୍କର ଭକ୍ତର ପୋଜିସନକୁ ତୁମେ ମିନିମାଇଜ୍ କରିବ, ସେ ତୁମକୁ ପଡ଼ି ଫୋପାଡ଼ିଦେବେ। ତେଣୁ ଏଇ ଭଗବାନ ଯେଉଁ ଅର୍ଜୁନଙ୍କୁ ଆଜି ଏ ଯେଉଁ ଜିନିଷଟି କହୁଛନ୍ତି, ତୁମେ ଅର୍ଜୁନ ବହୁତ ସାବଧାନ ହୁଅ, ମରଣ ଠାରୁ ଅଧିକା ତୁମର ଅକୀର୍ତ୍ତିଟା। ପ୍ରକୃତରେ ଗତକାଲି ମୁଁ ସେ କହୁଥିଲି ନା, ଜୀବନରେ ସବୁଠୁ ବଡ଼ ଲସ୍ ହେଲା ଅକୀର୍ତ୍ତି। ଯଦି ଅପଜସ ହେଇଗଲା, ବିଶେଷ କରି ଆମର ଯାହାକୁ କ୍ୟାରେକ୍ଟରକୁ ନେଇକି, ବା ଗୋଟେ ଚୋର ଧନ ନେଇ ଚୋରି କରିଦେଲା, ପରସ୍ତ୍ରୀ ବେଶୀ ଚରିତ୍ର ଦୋଷଟା କ'ଣ? ଆଉ କାହାକୁ ଗୋଟେ ମର୍ଡର କରିବା, ଏଇ ଚରିତ୍ରଗତ ଦୋଷ, ଧନାଦି ଅପହରଣ, ଏଇଟା ବେଶୀ ଲୋକ ଓଡ଼ିଶାରେ, ଆଉ ଓଡ଼ିଶାରେ ଆଉ ଗୋଟେ ଗୋଟେ ପ୍ରକାର ଥିଲା, ଗାଁ ଟାଉଟର ତାକୁ କୁହାଯାଏ, ଗାଁର ଟାଉଟର ସୁଦ, ସେଗୁଡ଼ାଙ୍କୁ ସମସ୍ତେ ଗାଳି ଦିଅନ୍ତି, ତାଙ୍କ ସ୍ତ୍ରୀ ବି ଗାଳି ଦେବେ, ତାଙ୍କ ଛୁଆ ବି ଗାଳି ଦେବେ, ସମସ୍ତେ ରାସ୍ତାରେ ଯାଉଛି ତ ଗାଳି ଦେଉଥିବେ ସେ, କାହିଁକି ସବୁ କଥାରେ ଗଣ୍ଡଗୋଳ କରନ୍ତି। କିନ୍ତୁ ମ୍ୟାକ୍ସିମମ୍ ଏ ତିନିଟା ଜିନିଷ ବହୁତ ଲୋକ ଜଗିବା ଦରକାର। ଅନ୍ୟର ଧନ ଅପହରଣ କଲେ ଲୋକମାନେ ସବୁବେଳେ ଘୃଣା ଦୃଷ୍ଟିରେ ଦେଖିବେ। ଆଉ ଚରିତ୍ର ଯଦି କିଛି ଆଞ୍ଚ ଆସେ, ଲୋକମାନେ ତୁମେ କେତେ ବଡ଼ ପୋଜିସନକୁ ଯାଅ, ଲୋକମାନେ ଭଲ ପାଇବେନି। କାରଣ ଭଗବାନ କିଛି ବିଧିବିଧାନ କରିଛନ୍ତି ନା, ଆମକୁ ବହୁତ ପ୍ରିଜର୍ଭ ରହିବାକୁ ପଡ଼ିବ, ବହୁତ ଭଗବାନଙ୍କ ଉପରେ ସେଥିପାଇଁ ଗୋଟେ ସୁରକ୍ଷିତ ଜୀବନରେ ଆମକୁ ରହିବାକୁ ପଡ଼ିବ। ଆଉ ଅନ୍ୟକୁ ଗୋଟେ ବଦ୍ଧ କରିବା, ମାରିବା, ଏଗୁଡ଼ା ସବୁଠୁ କଣ୍ଟେମ୍ପ୍ଟ, ଏଟା ସବୁଠୁ କ'ଣ କୁହାଯିବ, ହୀନ, ପ୍ରଶଂସା କେବେ କିଏ କରନ୍ତିନି। ଭଗବାନ ଏଠି ଆଜି କହୁଛନ୍ତି ଅର୍ଜୁନ, ତୁମେ ଯୁଦ୍ଧ ଛାଡ଼ିକି ପଡ଼ିଲା ପରେ ମରଣାତ୍ ଅତିରିଚ୍ୟତେ ଅତିରିଚ୍ୟତେ, କାରଣ ତୁମେ ବହୁତ ବଡ଼ ଯଶ ପାଇଛ ନା, ଯଶସ୍ୱୀ ଲୋକ। ଆଉ ଅପକୀର୍ତ୍ତି କ'ଣ କାହାର, କୀର୍ତ୍ତି ଯଶ୍ୟ ସହଜୀବତି ବଳି ମହାରାଜ ସବୁବେଳେ, କାଲି ଭୁଲିଗଲି କେତେଟା ପଏଣ୍ଟ, ଆଜି ମନେ ପଡ଼ୁଥିଲା, ଆସିଲା ବେଳେ କ୍ଲାସ ହେଲା ମନେ ପଡ଼ୁଥିଲା, ବଳି ମହାରାଜ ବାରମ୍ବାର କହୁଥିଲେ ପ୍ରାହାଦି କେତବମ୍ ଯଥା, ଆପଣ ସବୁ ମୋତେ କୁହନ୍ତୁ ଗୁରୁଦେବ, ଶୁକ୍ରାଚାର୍ଯ୍ୟ କହୁଥିଲେ, ଜୀବନ ଦେଇଥିଲେ ତାଙ୍କୁ, ମୋତେ କେବେ କୁହନ୍ତୁନି ଯେ ମୁଁ ତିନି ପାଦ ପାଇଁ ଭୂମି ଦେଇଛି, ଦେବା ପାଇଁ ପ୍ରତିଶ୍ରୁତି କରିଛି, ମନା କରିବି ସେଟା କୁହନ୍ତୁନି। ପ୍ରାହାଦି କେତବମ୍ ଯଥା, ଆପଣ ଜାଣିଛନ୍ତି ନା ମୁଁ କିଏସ୍, ମୁଁ ପ୍ରାହାଦି, ପ୍ରାହାଦି ମାନେ କ'ଣ, ପ୍ରହ୍ଲାଦଙ୍କର ମୁଁ ଶିଷ୍ୟ, ପୌତ୍ର, ଠକ ହେଇପାରିବେନି। ସେଠି ଚକ୍ରାନ୍ତିକାର ଲେଖୁଛନ୍ତି, ସର୍ବେ ବଦିଷ୍ୟନ୍ତି, ସମସ୍ତେ କହିବେ, କ'ଣ ତାଙ୍କ ନା, ବଳି, ବଳି ବ୍ରାହ୍ମଣ ବଞ୍ଚତା, ସମସ୍ତେ ଆଜି ଯଦି ମୁଁ ଆଜି ମନା କରିଦେବି, ମୋତେ ସମସ୍ତେ କହିବେ ବଳି ହେଉଛି ବ୍ରାହ୍ମଣଙ୍କୁ ଠକେଇଲା, ଏଟା ମରଣ ଠକି ଅଧିକା। କୀର୍ତ୍ତିଟି ଗୋଟେ ବଡ଼ ଜିନିଷ ନା, ବଞ୍ଚିବାର ଅଛି। ତୁମେ ଅର୍ଣ୍ଣ ଖାଉଛ କି ପ୍ୟାଲେସର ରହୁଛ କି, ମୁଁ ଦେଖିଛି ଯେଉଁଟା ଯେଉଁମାନେ ସବୁ କରପ୍ଟେଡ଼ ମନେ ରଖିଥାନ୍ତି, ଲେବର ସେଗୁଡ଼ା ଗାଳି ଆଣି ଦିଆଯାଏ, ଚୋରଟା ଘର କରିଛି ଦେବୁନା ଠାକୁର ସରକାର ପଇସାରେ, ଗୋଟେ ଗରିବ ଲୋକ ସେଠି କାମ କରୁଥିବ ତାକୁ ଗାଳି ଦେଉଥିବ, ଏଟା ଚୋରଟା ଚୋରି କରିକି ରଖିଛି। କୀର୍ତ୍ତିଟା ଗୋଟେ ବହୁତ ବଡ଼ ଜିନିଷ ଜୀବନରେ, ତୁମର କଣ ବି ଛାରଖାର ହେଇଯାଉ, ସବୁବେଳେ ଚେଷ୍ଟା କର ମୋତେ କିଏ ଲୋକ ଖରାପ ନ କୁହନ୍ତୁ। ଆଉ କୀର୍ତ୍ତି, ଆଉ କୀର୍ତ୍ତିଟା ବାହାର ଲୋକ ପାଇଁ ବହୁତ ବଡ଼ ଜିନିଷ, କିନ୍ତୁ ଆମ ପାଇଁ ଗୋଟେ ଅଲଗା, ଆମର ଲକ୍ଷ୍ୟଟା ଅଲଗା। ଆମେ କହିବା କିଏ କ'ଣ କହୁଛି, ମୋର କ'ଣ ଦରକାର ଅଛି, ମୋର ମୁଁ ଯାହା କହିଲି ମୋର କ'ଣ ଅଛି, କ'ଣ ଲୋକ କହିବାର ମୋର କ'ଣ ଅଛି। ଭାଇ ଲୋକଙ୍କ ପାଖରେ କିଛି ଗୋଟେ ବଳ ରହିଛି, ମନେ ରଖ ଲୋକଙ୍କ ପାଖରେ ଆଶୀର୍ବାଦ ବି ଅଛି। ଯେତେ ଯେତେ ଜଣଙ୍କର ଶୁଭ ଦୃଷ୍ଟି ତୁମ ଉପରେ ପଡ଼ିବ, ତୁମେ ପ୍ରାକ୍ଟିକାଲ ଦେଖ, ତୁମେ ଭକ୍ତିରେ ତୁମେ ପ୍ରଗତି କରିପାରୁନ, ଗୋଟିଏ ପ୍ରିନ୍ସିପଲ ତୁମେ ଫଲୋ କର, ତୁମେ ଲାଇଫରେ ତୁମେ କରିଯିବ। ଦୁଇଟା ପ୍ରୋସେସ ରହିଲା, ଗୋଟେ ରହିଲା ଗୁରୁ, ଯିଏ ଗୁରୁଙ୍କ ପ୍ରତି ଆଟାଚ ହେଇଗଲା ପୁରା ଫୁଲ ଦମରେ, ସେ ତାର ଗୁରୁଙ୍କୁ ସେବା କରିଚାଲିଲା, ଭଲ ମନ୍ଦ ବିଚାର କଲାନି, ତାର ଭକ୍ତି କଥା ବିଚାର କଲାନି, ସିଏ ଯଦି କିଛି ପାଇଗଲା ସିଏ ତାର ବଞ୍ଚିଯିବ। ଆଉ ଜଣେ ସେମିତି ଗୁରୁଙ୍କ ସହିତ ଇନକ୍ଲାଇଣ୍ଡ ହେଇପାରୁନାହିଁ, ତା ପାଇଁ କିଏ ରହିଲେ, ବୈଷ୍ଣବ ରହିଲେ, ବୈଷ୍ଣବମାନେ ବି ରହିଲେ ନା। ସେଥିପାଇଁ ଆମ ଶିକ୍ଷା ଗୁରୁ ପ୍ରୋସେସ୍ ରଖାଗଲା, ବୈଷ୍ଣବମାନେ ରଖାଗଲା। ଆଉ ବୈଷ୍ଣବ ତୁମେ ପୁଣି ଦେଖୁଛ, ମୁଁ ବୈଷ୍ଣବ ଗୁରୁ ଗ୍ରହଣ କଲା ପରେ ବି ମୋର ଭକ୍ତି ପ୍ରଗତି ହୁଏନି, ସେଥିପାଇଁ ବୈଷ୍ଣବ ସେବା ଆମର ରଖାଗଲା, ବୈଷ୍ଣବ ସେବା ରଖା ହେଇନି ନା, ବୈଷ୍ଣବ ସେବା, ବୈଷ୍ଣବ ସେବା କରିବା। ତେଣୁ ଜଣେ ଭକ୍ତ ଯଦି ଚାହୁଁଛି ମୁଁ ପ୍ରଗତି କରିବି, ସେ ଗୋଟିଏ କଥା ମନେ ରଖିବା ଦରକାର, ମୁଁ ତ ବୈଷ୍ଣବ ଖୁସି କରିପାରୁନି, କିନ୍ତୁ କୌଣସି ବୈଷ୍ଣବ ମୋ ଉପରେ ମୋ ଆଚରଣରେ ରୁଷ୍ଟ ନ ହୁଅନ୍ତୁ। ଆମେ ତ ସମସ୍ତଙ୍କୁ ଖୁସି କରିପାରିବାନି, କିଛି ଲୋକ ଆମ ଉପରେ ଖୁସି ହେବେନି, କିନ୍ତୁ ଆମ ତରଫରୁ ସେମାନଙ୍କ ପ୍ରତି କୌଣସି ଖରାପ ମନୋଭାବ, ତୁମେ ଏଇଟା ହେଉଛି, ଏଇଟା ହେଉଛି ଅତ୍ୟନ୍ତ ସରଳ ସୂତ୍ର ଭକ୍ତିରେ ରାପିଡ୍ ପ୍ରୋଗ୍ରେସ ପାଇଁ ତୁମେ ଚେଷ୍ଟା କରି ଜଣେ ଦେଖୁ, ବଞ୍ଚିଯିବ, କମ୍ ସେ କମ୍ ପ୍ରୋଗ୍ରେସ ନହେଲେ ବି ସେ ବଞ୍ଚିଯିବ। ମୋତେ କିଛି ଖରାପ ନ ଭାବନ୍ତୁ ମୋର ଆଚରଣରେ, ମୁଁ ଚେଷ୍ଟା କରିବି ମୋ ତରଫରୁ, କାରଣ ସବୁ ସମସ୍ତେ ବୈଷ୍ଣବ ସବୁ ଜୀବ ହୃଦୟରେ ଭଗବାନଙ୍କର ଭଗବାନ ଅଛନ୍ତି, ତାଙ୍କର ଆଶୀର୍ବାଦ ହିଁ ମୋର କାମ୍ୟ। ଭକ୍ତିମୟ ଠାକୁର ଯେଉଁ ଭଜନ ଲେଖିଛନ୍ତି ସେଥିରେ ଲୈନାମ ଶରଣ ସର୍ବଜୀବ, ସବୁ ଜୀବ ଶରଣ ମୁଁ ଗଲି, ସବୁ ଜୀବ ଆଚାଣ୍ଡାଳ କ'ଣ ଲେଖେ ସେଠି, ଆଚାଣ୍ଡାଳ କବେ କରିବେ ପ୍ରଣତି, ମୁଁ ଆଚାଣ୍ଡାଳ ପ୍ରଣତି କରିବି, ସମସ୍ତଙ୍କୁ ପ୍ରଣତି କରିବି। ଏହି ଭକ୍ତିଧାରା କମ୍ ସୁଖ ନା କ'ଣ, ଆମେ କହିବୁ ମୁଁ କେୟାର କରିବିନି, ସେଟା ଭକ୍ତି ନୁହେଁ। ଭକ୍ତି ଏତେ ସୁଖ, ମୁଁ ଆମକୁ ପ୍ରେମ ପ୍ରାପ୍ତି ହେବାକୁ ପଡ଼ିବ, ପ୍ରେମ ପ୍ରାପ୍ତି ହେଲେ ତୁମ ବିଦ୍ୟା ବୋଧ ଜୀବନ ରାଧାରାଣୀଙ୍କୁ ଦେଖ, କେତେ ଗଞ୍ଜଣା ସହି ପାଟି କଥା କଥା ବାହାର କରୁନଥିଲେ। ଆମେ ଆଉ ଜିଦ୍ ଘର ମନ ପ୍ରତି ଯୁକ୍ତି ତର୍କ ବାଦ ଛିଦ୍ର ହବନି, ଜିନିଷ ସେଥିପାଇଁ ପ୍ରଥମେ ବିଗିନିଂ ପ୍ରୋସେସ୍କୁ ଆସିବାକୁ ପଡ଼ିବ। କୃଷ୍ଣ ଯାହା କହୁଛନ୍ତି ଅର୍ଜୁନ ମାନିବା ଦରକାର, ସେଥିପାଇଁ ଗୁରୁ ବୈଷ୍ଣବ ଯାହା କହୁଛନ୍ତି ତୁମର କଲ୍ୟାଣ ପାଇଁ ସେଇଟା ମାନିନିଅ, ତୁମେ ଗୋଟେ ଷ୍ଟ୍ରଙ୍ଗ ଫେତ୍ କର କରିକି ଚାଲ। ଆଉ ବୈଷ୍ଣବଙ୍କର ଆଶୀର୍ବାଦ, ବୈଷ୍ଣବମାନଙ୍କୁ ସବୁବେଳେ ପ୍ରାର୍ଥନା କର, ବୈଷ୍ଣବ ବନ୍ଦନା ପାଠ କର, ଗୁରୁ ପୂଜା କର। ପ୍ରଭୁପାଦଙ୍କର ସବୁଠୁ ବଡ଼ ଅବଦାନ ମୋତେ ଲାଗେ, ମୁଁ କହିପାରିବିନି ଆଉ କ'ଣ ଲାଗେ ନ ଲାଗେ, ମୋତେ ସବୁଠୁ ବଡ଼ ଭଲ ଲାଗେ ଗୁରୁ ପୂଜା, ମୋ ଜୀବନରେ ସବୁଠୁ ଭଲ ଲାଗେ ଗୁରୁ ପୂଜା। ଆଜିକାଲି ଆମେ ସନ୍ନ୍ୟାସୀ ହେଇଗଲେ ଆମକୁ ଆଗକୁ ଯିବାକୁ ପଡ଼ୁଛି, ମୋତେ ଆଗକୁ ଭଲ ଲାଗେନି, ମୁଁ ସବୁବେଳେ ପଛରେ ଠିଆ ହେଇକି ଖାଲି ପ୍ରଭୁପାଦଙ୍କୁ ଚିନ୍ତା କରେ। କାରଣ ମନ୍ଦିର ଭିତରେ ସେ ଗୋଟେ ଆମକୁ, କାରଣ ଆମେ ଆମେ ଆମର ନାହିଁ ନା ଭକ୍ତି, ଆମେ ଠାକୁରଙ୍କୁ ଡାକିପାରିବାନି। ସେଥିପାଇଁ ପ୍ରଭୁପାଦ ଷ୍ଟ୍ରିକ୍ଟଲି, ବମ୍ବେରେ ଯେତେବେଳେ କନଷ୍ଟ୍ରକ୍ସନ୍ କାମ ହୋଇଥାଏ, ପ୍ରଭୁପାଦ କହୁଥିଲେ ମୁଁ ମୋର ଶରୀର ଖରାପ ହେଉଛି, ମୁଁ ଚାହୁଁଛି ଶୀଘ୍ର ଆସିବିହାରୀଙ୍କ ପାଇଁ ମନ୍ଦିର କନଷ୍ଟ୍ରକ୍ସନ୍ କର। ଏ ପ୍ରଭୁପାଦଙ୍କ ପ୍ଲାନ୍, ଯେଉଁ ବମ୍ବେର ଡିଜାଇନ୍ ଦେଉଛି ପ୍ରଭୁପାଦଙ୍କ ପ୍ଲାନ୍ ହେଲେ, ସବୁ ଥିଲେ ସେ ଜଗତ ସବୁ ସବୁ କାମ ତାଙ୍କ ବୁଦ୍ଧି ତାଙ୍କର ଥିଲା, କେମିତି ହବ କ'ଣ ହବ ସବୁ କହୁଥିଲେ, ବିରକ୍ତ ହଉଥିଲେ, ନାଇଁ କମ୍ପ୍ଲିଟ୍ କରିବାକୁ ପଡ଼ିବ, ମୋତେ ଟାଇମ୍ ଦେଇଛ ତୁମେ, ବିଦେଶୀମାନଙ୍କୁ ଡିମାଣ୍ଡ କରୁଥିଲେ, ବର୍ତ୍ତମାନ ତୁମ ପଦେ କଥା ଗଲେ ତୁମେ ରାଗି ଡିମାଣ୍ଡ କରୁଥିଲେ, ୟୁ ହାଭ୍ ଟୁ କମ୍ପ୍ଲିଟ୍ ଡେ ଏଣ୍ଡ ନା 24 ଆୱାର ତୁମେ କାମ କରିବାକୁ ପଡ଼ିବ, ଏଟା କୃଷ୍ଣଙ୍କର କାମ, ତୁମେ କୃଷ୍ଣ ସାଙ୍ଗେ ପ୍ରଭୁପାଦ କୁହନ୍ତି ୟୁ କ୍ୟାନ୍ ନଟ୍ ବାର୍ଗେନିଂ ୱିଥ୍ କୃଷ୍ଣ, ତୁମେ କୃଷ୍ଣ ସାଥେ ବାର୍ଗେନିଂ କରିପାରିବନି, ଆମେ କୃଷ୍ଣଙ୍କୁ ପ୍ରମିଜ୍ କରିଛେ ଏଇ ଦିନରେ ମୁଁ କାମଟା କରିକି ଦେବି, କୃଷ୍ଣ ତୁମେ ବାର୍ଗେନିଂ କାଇଁ କରୁଛ, ଏଥିରେ ଟାଇମ୍ ଟେବୁଲ୍ଟା ଆମର କାଇଁ ମେଣ୍ଟେନ୍ କରାଯାଏ, ଏତିକି ସମୟରେ ଭୋଗ ଲାଗିବ ମୋତେ, ମୋର ରୋଷେଇ ଏତିକି ସମୟ ସରିବାର ଅଛି, ବାର୍ଗେନିଂ ଆମେ କୃଷ୍ଣ ସହିତ କରିପାରିବୁନୁ, ଆମ ଖାଇବା ଡେରି ଆମକୁ କିନ୍ତୁ ରାଗ ଲାଗୁଛି, ଆମେ କୃଷ୍ଣଙ୍କୁ ଟାର୍ଗେଟ୍ ଦେଇଛେ, କୃଷ୍ଣ ମୁଁ ଏତିକି ଏତିକି ଦିନ ମନ୍ଦିର କମ୍ପ୍ଲିଟ୍ କରିବି, ପ୍ରଭୁପାଦ କହୁଛି ତୁମେ କାହିଁକି ତୁମେ ଟାର୍ଗେଟ୍ କାହିଁ ଫିଲ୍ଅପ୍ କରୁନ, ସେମାନେ ବିଭିନ୍ନ କାରଣ କହୁଛନ୍ତି, ପ୍ରଭୁ ଆଇ ଡୋଣ୍ଟ ୱାଣ୍ଟ ଟୁ ହିୟର, ମୁଁ ଶୁଣିବା ପାଇଁ ଚାହୁଁନି, ବିଦେଶମାନେ କେମିତି କଟା କଥା କହୁଥିଲେ, କମ୍ପ୍ଲିଟ୍ କର, ଶୁଅନି ଖାଅନି, କୃଷ୍ଣ ସହିତ ତୁମେ କମ୍ପ୍ରମାଇଜ୍ କରି କିଛି କରିପାରିବନି। 70-77 ବର୍ଷ ବୟସରେ ସେ ଏମିତି ବାଡ଼ଉଥିଲେ ସେମାନଙ୍କୁ, ଅଦ୍ଭୁତ ସାଧୁ ସିଏ ଜଗତରେ, ଯିଏ ପଢିବ ତାଙ୍କ ପଢିଲେ ବି ଜାଣିପାରିବନି, ତାଙ୍କ ସିଏ ଆଉ ଗୋଟେ କୃପା ଦୃଷ୍ଟି କରିବେ, ତାଙ୍କର ସେ ତାଙ୍କର ସ୍ପିରିଟ୍ଟା ତୁମକୁ ଜଣେଇଦେବେ ଯେ ସାଧୁରଙ୍କର କ'ଣ ସ୍ଥିତି ଅଛି। ପ୍ରଭା ସେଠୁ ଦେଖୁଥିଲେ ଭକ୍ତମାନେ ମଙ୍ଗଳାରତୀ ଆସୁନଥିଲେ, ପ୍ରଭାତ ପଚାରୁଥିଲେ କାହିଁ ସେ ମଙ୍ଗଳାରତୀ ଆସୁନା, ସେ କହିଲେ ମୋର ରାତିରେ କଷ୍ଟ କାମ ଚାଲିଛି। ପ୍ରଭାତ ଠିକ୍ ଅଛି, କିନ୍ତୁ ତୋତେ ଗୁରୁ ପୂଜା ଆଟେଣ୍ଡ କରିବାକୁ ପଡ଼ିବ, ମୁଁ ଜାଣୁଛି ତୁମେ ରାତିରେ 3-4 ଶୋଉଛ, କିନ୍ତୁ ଗୁରୁ ପୂଜା କାହିଁ ଆସିନ, ପ୍ରଭୁପାଦ ସେତେବେଳେ ନିଜେ ବସୁଥିଲେ ତାଙ୍କର ଗୁରୁ ପୂଜା, ପ୍ରଭୁପାଦ କେତେବେଳେ କାମ କରିକି ସାଧାରଣ ବୈଷ୍ଣବ ବୁଝିପାରିବେନି, ପ୍ରଭୁପାଦ ନିଜର ଦେଖିଲେ ବୃନ୍ଦାବନରେ ଯେଉଁ ବିଗ୍ରହ ଅଛନ୍ତି ପ୍ରଭୁପାଦଙ୍କର, ଗୋର୍ନିତା ପାଖରେ ପ୍ରଭୁପାଦ ଆଉ ଭକ୍ତିଦାନ ଠାକୁର, ପ୍ରଭୁପାଦ ନିଜେ କହିଛନ୍ତି, ପ୍ରଭୁପାଦ ଥିଲାବେଳେ କାହିଁକି ନା ଆମେ ଗୁରୁଙ୍କୁ ଚିହ୍ନିନେ, ଯେମିତି ଆମେ ଗୁରୁଦେବଙ୍କୁ ତ ଶିଖିଛୁ, ଗୁରୁଦେବ ବସିଥିବେ ତାଙ୍କ ମାଳଟା ଯଦି କଢ଼ା ହେଇଗଲା, ସେ ଜଣେ ପ୍ରଭୁ ଆମର ଅଛନ୍ତି, ସେ ପ୍ରଣାମ କରନ୍ତିନି, କାରଣ ସେଠି ପ୍ରଭୁପାଦଙ୍କ ସେବା କରନ୍ତି, ସେ ଆସିବେ ଯିବେ ମାନେ ସେ ଦେଖିନାହାନ୍ତି, ସେ ପଛରୁ ପ୍ରଣାମ କରିଦିଅନ୍ତି, ପଛରୁ ପ୍ରଣାମ କରନ୍ତି, ଏଇଟା ଡିମାଣ୍ଡ ପାଇଁ କୁହାଯାଉନି, ତୁମ ଜୀବନରେ ସ୍ପଏଲ୍ ହେଇଯିବ, କାରଣ ଗୁରୁଙ୍କୁ ଜାଣିପାରୁନୁ ନା, ଗୁରୁ ଶକ୍ତି ଆମେ ପର୍ସନ ଗୁରୁ ଇମ୍ପୋର୍ଟାଣ୍ଟ ଦଉନେ, ଆମେ ଟୋଟାଲ ପରମ୍ପରାକୁ ଇମ୍ପୋର୍ଟାଣ୍ଟ ଦେବା ଦରକାର, ଗୁରୁ ଗୋଟେ ବ୍ୟକ୍ତି ନୁହନ୍ତି, ଗୁରୁ ଶକ୍ତି, ଆମେ ତାହେଲେ ଜଣେ ପ୍ରଭୁପାଦଙ୍କୁ ଆମେ ରେସ୍ପେକ୍ଟ ଦଉନେ ମାନେ ଆମେ ପରମ୍ପରାର, ଆଚ୍ଛା ଜୀବନ ରେସ୍ପେକ୍ଟ ଦଉନେ, ଆମେ ଶିଖିଲେନି ପରମ୍ପରାଟା, ତେଣୁ ସେ ପଛରେ ପ୍ରଣାମ କରନ୍ତି, ଗୁରୁ ତ ଡାକିଲା କିରି କିରି ତୁ ଶିଷ୍ୟ ହେଇଛୁ ଗୁରୁଙ୍କୁ ଦେଖି ପ୍ରଣାମ କ'ଣ କରୁନୁ, କାଲି ମୁଁ ପଢ଼ୁଥିଲି ପ୍ରଭୁପାଦ କହିଲେ 1000 ଟାଇମ୍ ୟୁ ହାଭ୍ ଟୁ ପେ ଓବେସିଆନ୍ସେସ୍, ହ୍ୱେନେଭର୍ ୟୁ ସା ଗୁରୁ ୟୁ ହାଭ୍ ଟୁ ପେ ଓବେସିଆନ୍ସେସ୍, ଦିସ୍ ଇଜ୍ ଗୁରୁକୁଲ ସିଷ୍ଟମ୍, ପ୍ରଭୁପାଦ କହିଲେ 100 ଟାଇମ୍ 1000 ଟାଇମ୍ସ ଗୁରୁ ଦେଖିଲେ, ବହୁତ ଗୋଟା ଗୋଟା କଥା କହିଛନ୍ତି ତାଙ୍କ ସବୁ କନ୍ଭରସେସନ୍ ଆଉ ଭିତରେ ବହିରେ, ଗୁରୁ ଦେଖିଲେ ତୁ କି ତୁ ଶିଷ୍ୟଟା ହେଇଛୁ ତୁମେ କ'ଣ, ଯେମିତି ପ୍ରଭୁପାଦ କହୁଛନ୍ତି କାହିଁକି ଗୁରୁ ପୂଜାକୁ ଆସିଲନି, ଏଇଟା ସାଧାରଣ ଲୋକ ବୁଝିଦେବେ, ଏଇଟା କେବେ ବୁଝିପାରିବନି, ଆରେ ତୁମେ କୃଷ୍ଣ କ'ଣ ବଡ଼ କରିବା ପାଇଁ ଚାହୁଁଛ, କୃଷ୍ଣ ଯାହାକୁ ବଡ଼ କରି ତୁମେ ତାଙ୍କୁ ଚିହ୍ନିପାରୁନ, ତୁମେ କୃଷ୍ଣ କ'ଣ ଜାଣିବ, ସେଟା ତୁମର ଗୋଟେ ଭାବ ପ୍ରବଣତା, କୃଷ୍ଣ କାହାର ନୁହନ୍ତି, କୃଷ୍ଣ ସେ ତୋମାର, କୃଷ୍ଣ ଦିତେ ପାର, କୃଷ୍ଣ କାହାର ନୁହନ୍ତି, କୃଷ୍ଣ ତାଙ୍କର ବି ନୁହନ୍ତି, ବି କେୟାରଫୁଲ, କୃଷ୍ଣ କାହାର ନୁହନ୍ତି, କୃଷ୍ଣ ତାଙ୍କର ବି ନୁହନ୍ତି, କୃଷ୍ଣ ହେଉଛନ୍ତି ଏକମାତ୍ର ରାଧାରାଣୀଙ୍କର, ଏକଲି ରାଧିକା ଆସ୍ୱାଦେ ସକଲି, ଆଉ ସେ ରାଧାରାଣୀଙ୍କର ହଉଛି ସେ ଭକ୍ତର, ତାଙ୍କରି ସଖୀ ମଞ୍ଜରୀଙ୍କର, ସେ କୃଷ୍ଣ ତାଙ୍କର ନିଜର ବି ନୁହନ୍ତି, ସେ କହିନଥାନ୍ତି ପଦ ପଲ୍ଲବ ମୁଦାର, ଆଉ ତୁମେ ସେ କୃଷ୍ଣ ଧରିବା ପାଇଁ ଚାହୁଁଛ, ଯିଏ ନିଜର ନୁହନ୍ତି ସେ ତୁମର ହେବେ, ବୋକାକିରି ସେ ନିଜର ନୁହନ୍ତି, ସେ ଆଉ ଜଣଙ୍କର, ସେ ଯାହାଙ୍କର ତୁମେ ତାଙ୍କର ହୁଅ, ସେ ଭକ୍ତର, ସେଥିପାଇଁ ପ୍ରଭୁପାଦ କହୁଥିଲେ କାହିଁକି ତୁମେ ଗୁରୁ ଜାଗା ଆସୁନ, ନା ଆଜ୍ଞା ଆମେ ବହୁତ ଲେଟର ଶୁଛୁ କନଷ୍ଟ୍ରକ୍ସନ୍ କାମ ଚାଲିଛି, ପ୍ରଭୁପାଦ କହିଲେ ଠିକ୍ ଅଛି, ବଟ୍ ୟୁ ହାଭ୍ ଟୁ ଆଟେଣ୍ଡ ଗୁରୁ ପୂଜା, ମଙ୍ଗଳାରତୀ ଆସୁନ ମୋର କିଛି ଅସୁବିଧା ନାହିଁ, କିନ୍ତୁ ଗୁରୁ ପୂଜା ତୁମେ ଆଟେଣ୍ଡ କରିବାକୁ ପଡ଼ିବ, କାରଣ ତୁ ପରମ୍ପରାର ସାଧୁମାନଙ୍କୁ ମର୍ଯ୍ୟାଦା ଦେଇ ଶିଖ, ଗୁରୁତତ୍ଵର ମର୍ଯ୍ୟାଦା ଦେଇ ଶିଖ, ବ୍ୟକ୍ତିବିଶେଷଙ୍କର ପୂଜା ନୁହେଁ, ଗୁରୁ ପୂଜା ବ୍ୟକ୍ତିବିଶେଷର ପୂଜା ନୁହେଁ, ସେଥିପାଇଁ ଗୁରୁଦେବ ଭକ୍ତିନାଥ ଠାକୁରଙ୍କର କୋର୍ସ ବ୍ୟାସ ପୂଜାରେ କୁହନ୍ତି ନା, ବ୍ୟାସ ପୂଜା ଗୁରୁଙ୍କର ପୂଜା ନୁହେଁ, ଚୈତନ୍ୟ ମହାପ୍ରଭୁଙ୍କର ପୂଜା ନୁହେଁ, ଏ ସମସ୍ତ ଗୌଡ଼ୀୟ ଗୁରୁବର୍ଗଙ୍କର ପୂଜା। ଆମେ କ'ଣ କହୁଛୁ ସେ ବ୍ୟକ୍ତିଙ୍କର ବ୍ୟାସ ପୂଜା? ନା ନା ନା, ପୂଜାଟା କ'ଣ କରାଯାଉଛି? ବ୍ୟାସ ପୂଜା କୁହାଯାଉଛି ନା। ବ୍ୟାସଦେବଙ୍କ ପରମ୍ପରାରେ ସମସ୍ତ ଗୌଡ଼ୀୟ ଗୁରୁବର୍ଗଙ୍କର ପୂଜାକୁ ବ୍ୟାସ ପୂଜା କରୁଛୁ। ଆମେ ସେଦିନ ସମସ୍ତ ଗୌଡ଼ୀୟ ଗୁରୁବର୍ଗଙ୍କୁ ପୂଜା କରୁଛୁ, ତାଙ୍କର ପ୍ରତିନିଧି ସ୍ୱରୂପରେ ଆମେ ଗୁରୁଙ୍କୁ ପୂଜା କରୁଛୁ। କିନ୍ତୁ ପୂଜା ଉପାସନା ହେଉଛି ସମସ୍ତ ଗୌଡ଼ୀୟ ଗୁରୁବର୍ଗର ପୂଜା। ଆମ ତତ୍ତ୍ୱ ବହୁତ ସୁନ୍ଦର ଜିନିଷ ନା, ଗୁରୁଙ୍କର ମାନନ, ଗୁରୁଙ୍କର ଇହ ଜୀବନ, ଆଉ କ'ଣ ଭକ୍ତିର ଜୀବନ? ଗୋଟିଏ ପଏଣ୍ଟ ସବୁବେଳେ ମନେ ରଖିବ, କୃଷ୍ଣ ନିଜର ନୁହନ୍ତି, ତୁମର କେବେ ହେବେନି। ଚେଷ୍ଟା କରି ତୁମେ ଦେଖ, ଯେତେ କୃଷ୍ଣଙ୍କୁ ତୁମେ ଭଲ ପାଅ, କୃଷ୍ଣ ତାଙ୍କର ହେଇନାହାନ୍ତି। ଯିଏ ନିଜର ହେଇନାହାନ୍ତି ସେ ଆଉ କାହାର ହେବେ? କୃଷ୍ଣ ହେଉଛନ୍ତି କାହାର? ରାଧାରାଣୀଙ୍କର, ତାଙ୍କ ଭକ୍ତଙ୍କର। ଆଉ ଆମ ଆଚାର୍ଯ୍ୟମାନେ ସେ ତାଙ୍କର ଦାସୀ, ସେ ଲଳିତାଙ୍କର ବିଶାଖାଙ୍କର କର ସେ ଧରୁଥିଲେ, ରାଧାରାଣୀ ତାଙ୍କର କର ଧରୁଥିଲେ, ସେ ଯା ଯୋଉ ରାଧାରାଣୀ ଆଉ କାହା କର ଧରିବି ସଜାନି, ଛାଡ଼ିଗଲେ ଗୁଣନିଧି ଝୁରି ଝୁରି ମରିବି। ଏତେ ସୁନ୍ଦର ସେ ଲେଖିଛନ୍ତି ସେ କାହାର ବନମାଣୀଙ୍କର ବୋଧେ, ଆଉ କାହା କର ଧରିବି, ଏତେ ସେ ଗାଇଛନ୍ତି ଶ୍ୟାମାମଣି। ମୋ ସବୁ ତାଙ୍କ ଭଜନ ମୋ ପ୍ରାଣ ଭଳିଆ ଲାଗେ। ଆଉ କାହା କର ଧରିବି ସଜାନି, ଛାଡ଼ିଗଲେ ପ୍ରାଣନିଧି ଝୁରି ଝୁରି ମରିବି, ମୁଁ ଝୁରି ଝୁରିକି ମରିଯିବି। ଲଳିତା ବିଶାଖାଙ୍କର କର ଧରି କୁହନ୍ତି, କୃଷ୍ଣ ଯାହାଙ୍କର ସିଏ ବି ବିଶାଖାଙ୍କର କର ଦେଉଛନ୍ତି। ଆମେ ଆମେ ଗୁରୁଙ୍କର ପାଦ ଛାଡ଼ି ଦେଇ କୁଆଡ଼େ ଯିବା? ଶାସ୍ତ୍ର କହିଲେ ତୁମେ ଯେତେ ମହାନ ହୁଅ, ତୁମର ଅଧିକାର ହେଲା ସେ ଗୁରୁଚରଣ ପଦ୍ମ, ସେ ପଦ୍ମ ସେଇଟାକୁ ଧ୍ୟାନ କର, ଆଉ ଉପରକୁ ଉଠାନି, ଆଉ ଆଉ ତୁମେ ଜାଣିପାରିବନି ଗୁରୁଙ୍କୁ। ସେ ଚରଣର ତୁମର ଅଧିକାର, ବୁଦ୍ଧିକି ପୁଣି ମାପିଛ କେମିତି? ଚରଣର ଅଧିକାର ତୁମର, ବୁଦ୍ଧି ପାଦ ଗୁରୁଙ୍କର ପାଦ ପଦ୍ମ ଦର୍ଶନ ହେଇନି, ମୁଣ୍ଡ କ'ଣ ଦର୍ଶନ ତୁମେ କରିବ? ବୁଦ୍ଧି ପୁଣି ବୁଦ୍ଧି ଭିତରେ ପଶିବ କି? ପାରିବନି। ତେଣୁ ଏଇ ଆଜି ଏଇ ଟପିକ ପଳେଇଗଲା ଏମିତି। ଜୀବର କଲ୍ୟାଣ କେବଳ ଦେବତା ତଳେ ଜାଣନ୍ତିନି, ଆଉ ଜୀବ କ'ଣ ଜାଣିବ? ଜୀବର କଲ୍ୟାଣ କେବଳ ଭଗବାନ ଜାଣନ୍ତି, ଭଗବାନଙ୍କର ଭକ୍ତ ଗୁରୁ ଗୌରାଙ୍ଗ ହିଁ ଜାଣନ୍ତି। ସେଥିପାଇଁ ଆମେ ଆମର ଯେତେବେଳେ ମନୋଭାବ ତାଙ୍କ ପ୍ରତି ସମର୍ପଣ ଭାବନା ରହିବ, ସେ ଗୁରୁ ଗୌରାଙ୍ଗ କୃପାରୁ ସେ କୃଷ୍ଣ ସେ ଭକ୍ତ ମାଧ୍ୟମରେ ଆମ ପାଇଁ ଯେଉଁ ଉପଦେଶ ଦେବେ, ଆମ ପାଇଁ ଯେଉଁ ସେବାରେ ନିଯୁକ୍ତି କରିବେ, ଆମେ ସେଥିରେ ହିଁ ମଙ୍ଗଳ ହେବ। ଶାସ୍ତ୍ର କହିଛନ୍ତି ମଙ୍ଗଳମ ଭଗବାନ ବିଷ୍ଣୁ ମଙ୍ଗଳମ ମଧୁସୂଦନ, ସମସ୍ତେ ତ ଭଗବାନ ବିଷ୍ଣୁଙ୍କର ଭଜନ କରୁଛନ୍ତି, ପୂଜା କରୁଛନ୍ତି, କାହିଁକି ତାଙ୍କର ମଙ୍ଗଳ ହେଉନି? ଅମଙ୍ଗଳ କାହିଁକି ଯାଉନି? ମଙ୍ଗଳ ଭଗବାନ କରିବା ପାଇଁ ଚାହିଁଲେ ଜୀବନ ଜୀବର ମଙ୍ଗଳ ସେ ଜାଣିନି। ଜୀବ ଭାବୁଛି ମୋର ବିଷୟ ଲାଭ ହେଲେ ମୋର ମଙ୍ଗଳ ହେବ, ଧନ ସ୍ତ୍ରୀ ପୁତ୍ର କନ୍ୟା ସମ୍ମାନ ମିଳିବାର ମୋର ମଙ୍ଗଳ ହେବ ନା? ଭଗବାନ ସେଟା ସେ ସତର୍କ କରିଦେଉଛନ୍ତି, ତୁମେ ମଙ୍ଗଳ ଭାବୁଛ ତୁମେ ସନ୍ନ୍ୟାସ ହେଇଗଲେ, ଅପକୃତି ମରଣ ଠାରୁ ବଡ଼, ଏଇଟା କରନି ତୁମେ। ସବୁବେଳେ ଶାସ୍ତ୍ରରେ ବିଧି ନିଷେଧ ରହିଛି, ବିଧିଟାକୁ ତୁମେ ବହୁତ ପାଳନ କରୁଛ, କିନ୍ତୁ ନିଷେଧଟାକୁ ବି ବୁଝିବା ଦରକାର। ବିଧିଟା ଆମେ ଏଇଟା ଦୁଇଟା ରହିଛି ନା, ଡକ୍ଟର ଯେମିତି ଔଷଧ ଦେଉଛି ଦୁଇଟା ଜିନିଷ କହୁଛି, ତୁମେ ଗୋଟେ ଜିନିଷକୁ ମୁଁ ଔଷଧ ଖାଇବି, ଜ୍ୱର ହେଇଛି ଔଷଧ ଖାଇବି, କିନ୍ତୁ ପଖାଳ ଖାଇବି, ସେଇଟା କାମ କରିବନି। ଶାସ୍ତ୍ରରେ ସବୁବେଳେ ବିଧି ଆଉ ନିଷେଧ ରହିଛି, ଶାସ୍ତ୍ର କହିଛନ୍ତି ଏହା ଏହା ପାଳନ କରିବ, ମନା କରିଛନ୍ତି ଏଇଟା କରିବ ନାହିଁ। ଯେମିତି ଆମକୁ ଷୋଳମାଳା ଦୀକ୍ଷା ଦେବା ପୂର୍ବରୁ କୁହାଯାଉଛି ଷୋଳମାଳା ଜପ କରିବ, ଏଇଟା ବିଧି। ଭୋଗ ଲଗେଇ ପ୍ରସାଦ ପାଇବ, ମଙ୍ଗଳାରତୀ କରିବ, ଭାଗବତ ପଢ଼ିବ, ଏଇଟା ବିଧି। ନିଷେଧ କ'ଣ କରାଗଲା? ଚାରିଟା ଜିନିଷ ନିଷେଧ, ଦ୍ୟୁତ ପାନମ ସ୍ତ୍ରୀୟ ସୁନା, ପର ସ୍ତ୍ରୀ ଗମନ କରିବ ନାହିଁ, ଅପର ପୁରୁଷ ଗମନ କରିବ ନାହିଁ, ଆଉ ଜୁଆ ଖେଳିବ ନାହିଁ, ନିଶା ଖାଇବ ନାହିଁ, ଚାରିଟା ମନା କରାହଉଛି ନା? ବିଧି ନିଷେଧ ସବୁବେଳେ ରଖାଯାଇଛି ଶାସ୍ତ୍ରରେ, ଆମେ ବିଧିଟାକୁ ପାଳନ କରିବା ବହୁତ ଇଚ୍ଛା କରୁଛେ, କିନ୍ତୁ ନିଷେଧରେ ଭୁଲିଯାଉଛି, ଏଇଟା ମନା କରାଯାଇଛି। ବିଧିରେ ତୁମେ ଜୋର ପାଳନ କଲେ କ'ଣ ହବ? ନିଷେଧରେ ଭୁଲିଯାଉଛ, କାମ ଦେବନି ସେଇଟା। ସେ ବର୍ତ୍ତମାନ ସେଇଟା ହେଉଛି, ଆମେ ଆମେ କ'ଣ କରୁଛୁ? ବହୁତ ଭଜନ କରିଦେଲା, ସାଧନ କରିଦେଲା, ତାପରେ ବସିକି ମୋବାଇଲରେ ତୁମେ ଖରାପ ଜିନିଷ ଦେଖିଲ, ନିଷେଧରେ ମାନିଲନି ନା, ରଖିଛି ନା, ଯାହା ସାରା ଧର ତ ମୁଣ୍ଡରୁ ପଳେଇଗଲା। ତୁମେ କ'ଣ ଜପ କର, କ'ଣ କ'ଣ ବି କର, ନିଷେଧରେ ମାନିବାକୁ ପଡ଼ିବ। ନିଷେଧ କହୁଛନ୍ତି କରନି ଏଇଟା, ଆଉ ଏଇଟା ଯୁଦ୍ଧ କର, ଏଇଟା କରନି। ପୁଣି ଆମେ ଶୁଣିବା, ଆସନ୍ତାକାଲି ଆମେ ଶୁଣିବା, ପୁଣି ଚାରିଟା ଶ୍ଳୋକର ଦେଖେଇବେ, ଆଉ ଚାରିଟା ଶ୍ଳୋକ ଦେଖେଇବେ, ତୁମର କେବେ ବି କଲ୍ୟାଣ ହବନି, ଆଉ ଯୁଦ୍ଧ ତୁମେ କର। ସୁଖ ଦୁଃଖ ଆସିବ, ଲାଭ କ୍ଷତି ଆସିବ, ଜୀବନ ଜୀବନ ଗୋଟେ ଯାତ୍ରା। ତୁମେ ଯଦି ଟ୍ରାଭେଲିଂ କରୁଛ, ତୁମେ କହିପାରିବନି ସବୁ ଫାସିଲିଟିଜ୍ ମିଳିବ ବୋଲି। ଜୀବନ ଗୋଟେ ଯାତ୍ରା, ସୁଖ ବି ଆସିବ, ଦୁଃଖ ବି ଆସିବ, ମାନ ଆସିବ, ସମ୍ମାନ ଆସିବ, ଆଉ ଭକ୍ତ ଏଇଟା ବୁଝିବ, ସଂସାର ଲୋକ କ'ଣ ବୁଝିବେ? ସେଥିପାଇଁ ଭକ୍ତ ବିଚଳିତ ହୁଏ ନା, ସେ ଜାଣେ ଜୀବନଟାର ଗୋଟେ ପ୍ଲେଗ୍ରାଉଣ୍ଡ, ପ୍ଲେଗ୍ରାଉଣ୍ଡରେ କ'ଣ କିଛି କହିହବନି, କିଏ ୱିନ୍ କରିବ? କ୍ରିକେଟ ଯେଉଁ କ୍ରିକେଟ ଫୁଟବଲ ଯିଏ ହେଉଛି, କିଏ ୱିନ୍ କରିବ? ଆଉ ଗୋଟେ କ'ଣ ସେଇଟା ବାଟରେ ଧରିକି ହକି କହିପାରିବ କି? ଲାଷ୍ଟ ମୋମେଣ୍ଟରେ ବି କିଏ କାହାକୁ ଗୋଲ କୁହନ୍ତି ନା, କ'ଣ ତା ଗୋଲ ଦେଇଦେବ? ଯେଉଁଟାରେ ଶେଷ ପର୍ଯ୍ୟନ୍ତ କିଛି କି ନିଶ୍ଚିତ କରାଯାଇପାରେ ନା, ତେଣୁ ଆମେ ଜୀବନରେ ବହୁତ ଦୁଃଖ ସହିବା, ଆମେ କହିପାରିବାନି ଯେ ଭଗବାନଙ୍କ ମୁଖ ଲାଷ୍ଟ ମୋମେଣ୍ଟରେ ଦେଖାହେଇପାରେ, କିଏ କହିପାରିବ? ଏଇଟା ଆଶାବାଦୀମାନଙ୍କର ପଥ, ନୈରାଶ୍ୟବାଦୀମାନଙ୍କର ପଥ ନୁହେଁ। ନୈରାଶ୍ୟ ଯେଉଁମାନେ ସବୁବେଳେ ପେସିମିଜିମରେ ରହୁଛନ୍ତି ସେମାନଙ୍କ ପାଇଁ ନୁହେଁ, ଏଇଟା ସବୁବେଳେ ଆଶାବାଦୀ। କୃଷ୍ଣ ବାସ୍ତବ, ମୁଁ ଗୋଟେ ଫୁଲ ଦେଇଛି ନା, ମୁଁ କୃଷ୍ଣଙ୍କୁ ଜୀବନ 50 ବର୍ଷ ଯଦି କୃଷ୍ଣ ଭକ୍ତି କରିଛି, କମସେ କମ 2 ଥର ପ୍ରଣାମ ହେଲା କେତେ ବର୍ଷ ହେଲା, କେତେ ବର୍ଷ ହିସାବ କରିଦିଅ। ଦିନକୁ ଯଦି 2 ଦିନ ପ୍ରଣାମ, 2 ଥର ପ୍ରଣାମ କଲ, ମାସକୁ କେତେଥର ହେଲା, 60 ଥର, ବର୍ଷକୁ କେତେ ହେଲା, 420, 720, 50 ବର୍ଷରେ କେତେ ହେଲା ହିସାବ କରିଦିଅ। ସେତିକି ଥର ତୁମେ ଗୋଟେ ପଥରକୁ ପ୍ରଣାମ କଲେ ବି ଗୋଟେ ସେ ଦେବତା ହେଇଯିବେ। ତୁମେ ଭଗବାନଙ୍କୁ ଏତେ ଥର ପ୍ରଣାମ କରୁଛ, ତୁମେ ବିଶ୍ୱାସ କରୁନା ଯେ ମୁଁ ପ୍ରଭୁଙ୍କୁ ଏତେ ଥର ପ୍ରଣାମ କରୁଛି ମୋତେ ଫଳ ମିଳିବ ବୋଲି। ଗୋଟେ ଭକ୍ତ ନିରାଶ, ଏତିକି ଦିନ ପ୍ରସାଦ ପାଇଛି, ନାମ କରିଛି, ନିରାଶବାଦୀମାନଙ୍କର ଗୋଟେ ପଥ ନାହିଁ। ଆଉ ନୈରାଶ୍ୟ ଭାବନା କେତେବେଳେ ଆସେ, ଯେତେବେଳେ ଗୁରୁକୃଷ୍ଣଙ୍କ ଉପରେ ଆମର ବିଶ୍ୱାସ ନ ଆସେ, କଳା କଳା ବାଦଲ ଚାଲିଗଲା ଆଉ କ'ଣ, ସୂର୍ଯ୍ୟ ଥିଲେ କ'ଣ ହବ, କଳା ବାଦଲ ଚାଲିଗଲେ ବାଦଲ ଚାଲିଲା, ସୂର୍ଯ୍ୟ ଖାଲି ଟିକେ ଟିକେ ଦେଖାହଉଥିବେ ପଳାଉଥିବେ। ଜୀବନରେ ଯେତେବେଳେ ଗୁରୁ ବୈଷ୍ଣବଙ୍କ ଉପରେ ଆମେ ବିଶ୍ୱାସ ନ କରିପାରିଲେ, ସବୁବେଳେ କଳା ବାଦଲ, ଟିକେ ଟିକେ କେତେବେଳେ କୃଷ୍ଣ କଥା ଜଣାପଡ଼ିବ, ତାପରେ ପୁଣି ବାଦଲ ଆସିବ ଛାଇ ଦେଇ ପଳେଇବ, ଭଜନ ଚାଲିଦେବ, ସବୁ ଚାଲିଦେବ, କାରଣ ଗୁରୁ ବୈଷ୍ଣବ ଉପରେ ବିଶ୍ୱାସ ସ୍ଥାପନ କରିପାରୁନି ନା, ଏଟା ଫାଉଣ୍ଡେସନ ଜିନିଷଟା। ଠିକ ଅଛି, ଆସନ୍ତାକାଲି ଆମେ ଶ୍ରବଣ କରିବା। ହରେ କୃଷ୍ଣ, ଶ୍ରୀମଦ୍ ଭଗବତ ଗୀତା କି ଜୟ।